नमो भगवते वासुदेवाय
श्लोक
ओम श्रीमद्भगवद्गीता द्वितीय अध्याय 31 रु आम कथा पुणे आरंभ करवा आमर द्वितीय अध्याय 30 श्लोक पर्यंत आम कही तेणु ये आत्मा विषय भगवान ज्ञान सब विभिन्न प्रकार भाव ज्ञान प्रदान कले वर्तमान अनात्मा विषय कहे सर्वसम्मत ज्ञान प्रदान करेंगे आत्मा विषय सरला कथा सरला अर्थात अनात्मा ये दुईटा को मिसिक सांख्य कह आत्मा एवं अनात्मा अनात्मा कह शरीर शरीर सम्बन्ध कथा तेणु ये 8 श्लोक 31-38 ये 8 श्लोक भगवान ये शरीर सम्बन्ध कथा कहे अनात्मा सम्बन्ध कथा कहे जहाँकि मतलब सांख्य जगर गोटे भाग तेणु ये ये कौन ये स्वधर्म अभी चावेक्ष न विकम्पित महर्षि धर्म युद्धा श्रेय अन्य क्षत्रिय से न विद्यते यू आरंभ ये जो मैंने प्रथम अध्याय जो अर्जुन कही मोर शरीर में कंपन आसुची विपदुष्ट स्वरूप में रोमहर्ष से जायते ये सब जो कही वर्तमान भगवान से कथा को खंडन कर सी कौन जदि तुम क्षत्रिय आत्मा कथा छाड़ दियो आत्मा कथा समस्त बुझीपर ना सर्वधारण जो मैंने अच्छा से जदि ये रही वर्णाश्रम धर्म से रे आत्मा धर्म जो मैंने जाऊना उन्नत स्तर को जो मैंने जापर ना से निम्न स्तर जो रही धर्म वर्णाश्रम धर्म से वर्णाश्रम धर्म से रे अधर्म कहीं रे ना परोधर्म सभी पुंसांग परोधर्म परोधर्म कथा मुझे कहली आत्मा सम्बन्धीय ज्ञान जो श्रेष्ठ धर्म से धर्म को जो मैंने जाना खूब क्वचित लोक से धर्म को जापारती जो मैंने से स्तर को जाना निम्न स्तर में अच्छा वर्णाश्रम धर्म रही से धर्म जो ब्राह्मण क्षत्रिय वैश्य शूद्र चारोटी वर्ण रही तेणु क्षत्रिय वर्ण रोच्च आम अर्जुन तांकर धर्म होती क्षत्रिय वर्ण क्षत्रियर धर्म क्षत्रिय धर्म विषय अष्टादश अध्याय भगवान कहे क्षत्रियर कौन तार धर्म कौन क्षत्रियर कर्म कौन शौर्य तेज धृति दाक्ष युद्ध चापी अपरायण दान ईश्वर भावस क्षत्र कर्म स्वभावज ये हूँ क्षत्रियर कर्म बहुत वीरता क्षत्रिय मैंने जब युद्ध करेंगे राजा कह क्षत्रिय मैंने राजा हे भगवान यह व्यवस्था करेणु तर वीरता अच्छी जब युद्ध करने डाकड़ा आसगला आम जो नाभी जयन कर आर्मी में जयन करमें करे पैसा पाई करे कि से समय जो मैंने युद्ध करुले युद्ध करने बहुत आग्रह युद्ध करने खुशी कौन स्वधर्म कि चावेक्ष जदि क्षत्रिय जी मिलगला गोटे सुजोग मिलगला युद्ध क्षेत्र को आस बोली सी आसी पहुँची जीव महाभारत वर्णना कर शल्य शल्य हो पांडव मानक मामू मादिन भाई शल्य शल्य आसते युद्ध क्षेत्र में जोगदेप पांडव मैंने भणजा तेणु सहित युद्ध करेंगे सी सहित मिसी युद्ध कर कौरव मान विरुद्ध युद्ध करेंगे किंतु दुर्योधन से सब सब डिप्लोमेसी चलती सब प्रकार व्यवस्था करूटनीति कर भगवान पाखे जाइक चतुरंगी सैन्य जादव सैन्य को घिनी आसे अर्जुन दुर्योधन भाविला अर्जुनटा बोका अर्जुन खाली कृष्ण को नब सी किसी युद्ध करेंगे ना निहता सी अर्जुनटा बोका मु बहुत चलाक जादव सेना को घिनी आसली कौरव पक्ष जगदेवे मिसी युद्ध करेंगे पांडव एगेन्स्ट्रे से सेभली भाव में ये पांडव मानक मामू थे शल्य सी जो आसी दुर्योधन एभली व्यवस्था करोटि से आसी रेस्ट ने किसी विश्राम ने सब प्रकार व्यवस्था करदे जहाँ चाहे मिले सब सब प्रकार सुविधा करदे କରିକରି କରିକରି ଆସିକି ସେତେବେଳେ ପହଞ୍ଚିଗଲେ ହସ୍ତିନାପୁର ପାଖାପାଖି, ଏ କୁରୁକ୍ଷେତ୍ରକୁ ପାଖାପାଖି ପହଞ୍ଚିଗଲେଣି। ଏତେ ଖୁସି ହେଇଗଲେ, କହିଲେ ଏତେ ସୁନ୍ଦର ବ୍ୟବସ୍ଥା କିଏ ଯିଏ କରିଛି, ମୁଁ ତା ସହିତ ନିଶ୍ଚିତ ଭାବେ ମିଶି ଯୁଦ୍ଧ କରିବି, ତାଙ୍କର ଏଗେନଷ୍ଟ ଯିଏ ଶତ୍ରୁଙ୍କ ପାଖେ ମୁଁ ଯୁଦ୍ଧ କରିବି। ମୋତେ ଏତେ ଯିଏ ସାହାଯ୍ୟ, ଏତେ ସବୁ ସତ୍କାର କରିଛି, ଏସବୁ ଶୁଣୁଥିଲେ ଦୁର୍ଯ୍ୟୋଧନ, ଶୁଣୁଥିଲେ ଲୁଚିକିରି। ଆଜ୍ଞା ପହଞ୍ଚ, ଆଜ୍ଞା ମୁଁ କରିଛି, ସେ ବ୍ୟବସ୍ଥା ମୁଁ କରିଛି। ଦୁର୍ଯ୍ୟୋଧନ ଆସି ପହଞ୍ଚିଗଲେ, ସରିଲେ କ'ଣ କରିବେ, ପାଣ୍ଡବମାନେ ତାଙ୍କର ମଣଯା, କିନ୍ତୁ ଦୁର୍ଯ୍ୟୋଧନ ସହିତ ବେଶୀ ଯୁଦ୍ଧ କଲେ, ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଯୁଧିଷ୍ଠିର ବୋଧେ ସରିକି ମାରିଛନ୍ତି ନା, ଯୁଧିଷ୍ଠିର ମାରିଛନ୍ତି ନା, କିଏ ମାରିଛନ୍ତି, ଯୁଧିଷ୍ଠିର ମାରିଛନ୍ତି ନା, ତେଣୁ ତାଙ୍କର ମାନ ହେବେ। ଆମର କହିବାର ଉଦ୍ଦେଶ୍ୟ ଗୋଟେ କ୍ଷତ୍ରିୟମାନଙ୍କୁ ଯେମିତି ବ୍ରାହ୍ମଣମାନଙ୍କୁ, ବ୍ରାହ୍ମଣମାନଙ୍କୁ ଯଦି ଗୋଟେ ମିଳିଯିବ, ସୁଯୋଗ ମିଳିଯିବ କଥା କହିବା ପାଇଁ ବା ଭୋଜନ ପାଇବା ପାଇଁ, ତାହେଲେ ସେମାନେ ଆନନ୍ଦରେ ଯାଇକିରି ଭୋଜନ କରିବେ ବା କଥା କହିବେ, ଭଗବାନ କଥା କହିବେ, ସେମାନେ ଆନନ୍ଦିତ ହୋଇଯିବେ। ସେହିଭଳି ଭାବରେ କ୍ଷତ୍ରିୟମାନଙ୍କର ଯେଉଁ ଧର୍ମ ରହିଛି, କ୍ଷତ୍ରିୟ ଧର୍ମ, ତାଙ୍କୁ ଯଦି କିଏ କହିବେ ଆସନ୍ତୁ ଯୁଦ୍ଧ କରିବା, ସେମାନେ ଯାଇ ଯୁଦ୍ଧ କରିବେ। ସ୍ୱଧର୍ମ ମାପି ଚା ବେକ୍ଷ ନ ବିକମ୍ପିତ ମରଚି, ଯୁଦ୍ଧ କରିବା ପାଇଁ ତାଙ୍କର ଭୟ ଆସିବ ନାହିଁ। ଆମେ ଯେଉଁ ଯୁଦ୍ଧ କରୁଛେ, ଆମେ ପଇସା ପାଇଁ ଯୁଦ୍ଧ କରୁଛେ, ପଇସା ପାଇବା ସେଥିପାଇଁ ଯୁଦ୍ଧ ଯୋଗ ଦେଲେ, ନାଭିରେ ଯୋଗ ଦେଲେ ବା ଆର୍ମିରେ ଯୋଗ ଦେଲେ ବା ଏୟାରଫୋର୍ସରେ ଯୋଗ ଦେଲେ, ତେଣୁ ଯୁଦ୍ଧ କରିବା ପାଇଁ କିନ୍ତୁ ଭୟ ରହିଛି ଆମର, କିନ୍ତୁ ତାଙ୍କର ଭୟ ନଥାଏ, ତାଙ୍କର ଭୟ ନଥାଏ, ସେମାନେ ଆନନ୍ଦ। ସ୍ୱଧର୍ମ ବି ତା ଅପେକ୍ଷା ନ ବିକମ୍ପିତ ଧର୍ମ ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷତ୍ରିୟ ସେ ନ ବିଜ୍ଞତି, କ୍ଷତ୍ରିୟ ପାଇଁ ଏଇ ଧର୍ମ ଯୁଦ୍ଧରେ ଯୋଗଦାନ ଛଡ଼ା ଆଉ କିଛି ଅନ୍ୟ କାରଣଙ୍କର ଅଧିକ କିଛି ଶ୍ରେୟ ବା ଅଧିକ କିଛି ଆଉ ଭଲ କିଛି ନାହିଁ ତାଙ୍କ ପାଇଁ। ଯଦି ଧର୍ମ ଯୁଦ୍ଧରେ ଯୋଗ ଦେଲେ, ଧର୍ମ ଯୁଦ୍ଧରେ ଯୋଗ ଦେଲେ ସେମାନେ ବହୁତ ଆନନ୍ଦିତ ହୋଇଯାଆନ୍ତି, ଏହା ପରେ ଶ୍ଳୋକରେ କହିବେ ସେଇଟା। ତେଣୁ ଏଇଠି ଏ ଶ୍ଳୋକରେ କହିବାକୁ ମୁଁ ଅବଶ୍ୟ ଆଜି କଥା କହିବା ପାଇଁ ପ୍ରସ୍ତୁତ ନଥିଲି, କାହିଁକିନା ଆମର ଥିଲା ଆଉ ଗୋଟେ କଥା କହିବା ପାଇଁ। ତେଣୁ ଏ ଶ୍ଳୋକଟି ଗତକାଲି ଆମର ଅମେୟକୁ କହୁଥିଲେ, ତେଣୁ ଆମର ତ ଅଲଗା ପ୍ରକାର କଥା ଚାଲିଛି ବହୁତ ଗୀତା, ତେଣୁ ସେଇ ଅନୁସାରେ ଆମେ କହିଲେ। ଯାହା ବି ହେଉ, ଏ ଯେଉଁ କଥା ରହିଛି ଏଥିରେ ଶ୍ରୀଧର ସ୍ୱାମୀ କହୁଛନ୍ତି ଯେ ଯଥୋକ୍ତମ ଅର୍ଜୁନେନ ବେପତୁ ସର୍ବ, ଯେଉଁ ପ୍ରଥମ ଅଧ୍ୟାୟରେ ଅର୍ଜୁନ ଯେଉଁ କହିଥିଲେ ପ୍ରଭୁ ବେପତୁଷ୍ଟ ସର୍ବରମେ ରୋମ ଅଷ୍ଟ ଯାଏ, ମୋର ଶରୀରରେ ସବୁ କମ୍ପନ ଆସୁଛି, ମୁଁ ଠିଆ ହୋଇପାରୁନାହିଁ, ଏସବୁ କୁହାଯାଇଥିଲା, ଆମେ ପ୍ରଥମ ଅଧ୍ୟାୟରେ କୁହାଯାଇଥିଲା, ତେଣୁ ଭଗବାନ ସେଇଟାକୁ ଖଣ୍ଡନ କରୁଛନ୍ତି। ତମେ ଯଦି ଆତ୍ମା କଥା ଛାଡ଼, ବଡ଼ କଥା, ତମେ ଯଦି ନିଜ ସ୍ୱଧର୍ମରେ ରହିଛ, ଶରୀର ଧର୍ମରେ ରହିଛ, ବହୁତ ଉନ୍ନତ ସ୍ତରକୁ ଯାଇନ, ତଥାପି ମଧ୍ୟ ଯଦି କ୍ଷତ୍ରିୟ ଜଣେ ହୋଇଥିବ, ସିଏ ନିଜର ସ୍ୱଧର୍ମକୁ ଚିନ୍ତା କଲେ ତାର କୌଣସି କମ୍ପନ ଆସିବ ନାହିଁ, ବହୁତ ସେ ଆନନ୍ଦିତ ହୋଇଯିବ, ନ ବିକମ୍ପିତ ମନରେ, କାରଣ ଇଏ ଗୋଟେ ସୁଯୋଗ ମିଳିଲା ତାଙ୍କୁ, ସୁଯୋଗ ମିଳିଲା, ଧର୍ମ ଯୁଦ୍ଧରେ ଯୋଗ ଦେବା ପାଇଁ ସୁଯୋଗ ମିଳିଲା, ବହୁତ ଆନନ୍ଦିତ ହେବେ। ଯଦି ସୁଯୋଗ ଆସିଲା ତାଙ୍କୁ, ସେମାନେ ପଇସା ପାଇଁ ଯାଉନାହାନ୍ତି, ପଇସା ଗୋଟେ ପାଇପାରନ୍ତି, ରାଜାଙ୍କର ସୈନ୍ୟମାନେ ଯେଉଁ ରହିଛନ୍ତି ସେମାନେ ପଇସା ପାଆନ୍ତି, କିଛି କଥା ନାହିଁ, କିନ୍ତୁ ତାଙ୍କର ଯୁଦ୍ଧ କରିବା ରହିଛି, ସ୍ପିରିଟ୍ ରହିଛି, ପ୍ରବୃତ୍ତି ରହିଛି। ଯେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେ ସମୟରେ ଏଇ ଅସୁବିଧାଟା ହେଇଥିଲା, ଆମେରିକାର ସରକାର ଭିଏତନାମ ସହିତ ଯୁଦ୍ଧ ହେଉଥିଲା, 1965 ମସିହାର କଥା, ଭିଏତନାମ ସହିତ ଯୁଦ୍ଧ କରୁଥିଲେ। ଭିଏତନାମ ଗୋଟେ ଛୋଟିଆ ରାଜ୍ୟ, ଇଷ୍ଟ ଏସିଆ, ଏସିଆର ପୂର୍ବ ଦିଗରେ ଅଛି ଭିଏତନାମ, କିନ୍ତୁ ଆମେରିକା ଏତେ ବଡ଼ ଦେଶ ହାରିଗଲେ, ଭିଏତନାମ ସହିତ ହାରିଯାଉଥିଲେ, ତେଣୁ ସରକାରଙ୍କ ନିୟମ ରହିଛି ଯଦି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତେ ସେନାବାହିନୀରେ ଯୋଗ ଦେବେ, ସମସ୍ତେ ସେନାବାହିନୀରେ ଯୋଗ ଦେବେ। ତେଣୁ ଆମେରିକାର ସରକାର ସବୁ ସମସ୍ତଙ୍କୁ, ଯେଉଁମାନେ ୟୁଥ୍ ଅଛନ୍ତି, ଯୁବକ ଅଛନ୍ତି, ସମସ୍ତଙ୍କୁ ସେନାବାହିନୀରେ ଭର୍ତ୍ତି କରେଇଲେ, କିନ୍ତୁ ଯେଉଁମାନଙ୍କର ସେ ଯୁଦ୍ଧ କରିବାର ପ୍ରବୃତ୍ତି ନାହିଁ ସେମାନେ ଯୁଦ୍ଧ କରିପାରିବେ ନାହିଁ। ତେଣୁ ଆମେରିକାରେ ଗୋଟେ ହିପି ମୁଭମେଣ୍ଟ ଆରମ୍ଭ ହୋଇଗଲା, ହିପି ମୁଭମେଣ୍ଟ, ପ୍ରଭୁପାଦ ଯାଇଥିଲେ ସେ ସମୟରେ ହିପି ମୁଭମେଣ୍ଟ ଆରମ୍ଭ, ତା'ର କାରଣ ହେଉଛି ଏଇଟା, କାହିଁକିନା ତାଙ୍କର ଯୁଦ୍ଧ କରିବା ପାଇଁ ତାଙ୍କର ପ୍ରବୃତ୍ତି ନାହିଁ, ତାଙ୍କର ସ୍ୱଭାବ ନାହିଁ, କାହାର କେଉଁଭଳି ସ୍ୱଭାବ ରହିଛି, କାହାର ବ୍ରାହ୍ମଣର ସ୍ୱଭାବ, କାହାର କ୍ଷତ୍ରିୟର ସ୍ୱଭାବ, କାହାର ବୈଶ୍ୟର ସ୍ୱଭାବ, କାହାର ଶୂଦ୍ରର ସ୍ୱଭାବ, ଏସବୁ ସ୍ୱଭାବ ରହିଛି। ତେଣୁ ଯେତେବେଳେ ପ୍ରଭୁପାଦ ଗଲେ ସେମାନେ ସବୁ କ'ଣ କରୁଥିଲେ, ହିପି ହେଇକିରି କ'ଣ କରୁଥିଲେ, ଘରେ ରହୁନଥିଲେ, ବାହାରେ ରାସ୍ତାରେ ବୁଲୁଥିଲେ, ଡ୍ରଗ୍ ଆଡିକ୍ଟ ହୋଇଯାଇଥିଲେ, ଘରକୁ ଯାଉନଥିଲେ, ଏହିଭଳି ଭାବରେ ଜୀବନଯାପନ କରୁଥିଲେ ସେମାନେ। ଏତେ ଡ୍ରଗ୍ ଆଡିକ୍ଟ ହୋଇଗଲେ ସରକାରଙ୍କର ଗୋଟେ ଚିନ୍ତା ପଡ଼ିଗଲା କେମିତି ତାଙ୍କୁ ଏ ଯେଉଁ ନିଶା ସେବନ କରୁଛନ୍ତି କେମିତି ତାଙ୍କୁ ମୁକ୍ତ କରିବା, ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିବା ତ ସେମାନେ ଭଲ କହିପାରୁନଥିଲେ, କିନ୍ତୁ ଯେତେବେଳେ ସେମାନେ ଆସି ଆମର ପ୍ରଭୁପାଦ ଦୈବକ୍ରମେ ଭଗବାନ ବ୍ୟବସ୍ଥାରେ ସେମାନେ ଆସି ପହଞ୍ଚିଗଲେ, ପ୍ରଭୁପାଦଙ୍କ ପାଖରେ ପହଞ୍ଚିଗଲେ, ପ୍ରଭୁପାଦ ପାଖରେ ଯଦି ପହଞ୍ଚିଗଲେ ସେତେବେଳେ ଏତେ ସୁନ୍ଦର ବ୍ୟବସ୍ଥା ରହିଛି, କୃଷ୍ଣ ଚେତନା, ଭଗବାନଙ୍କ ନାମ, ଭଗବାନ ପ୍ରସାଦ, ଭଗବାନଙ୍କର ସେବା, ଏସବୁରେ ଯୁକ୍ତ ହୋଇ ସେମାନେ ପ୍ରକୃତ ଜୀବନର ଶାନ୍ତି ପ୍ରାପ୍ତ ହେଲେ, ଆନନ୍ଦ ପ୍ରାପ୍ତ ହେଲେ, ଆମେରିକା ସରକାର ଆନନ୍ଦିତ ହୋଇଗଲେ, ଆମେ ଏତେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲୁ, କିନ୍ତୁ ସେମାନେ ଏ ସ୍ୱାମୀଙ୍କର ଯେତେବେଳେ ଆଶ୍ରମରେ ଯୋଗ ଦେଉଛନ୍ତି ସେମାନେ ସବୁ ବହୁତ ସୁନ୍ଦର ଯୁବକ ହୋଇଯାଉଛନ୍ତି, ବହୁତ କଥା ରହିଛି, ରୂପା କଣ ଯାଇଥିଲେ ବହୁତ ବଢ଼ିଆ କଥା ସବୁ ରହିଛି। ତାଙ୍କର ଯେଉଁ ଚର୍ଚ୍ଚ ଥିଲା, ଚର୍ଚ୍ଚରେ ତାଙ୍କର ସାଧାରଣତଃ ସଣ୍ଡେ ସବୁ ଯାଆନ୍ତି, ଚର୍ଚ୍ଚରେ ସବୁ ଯାଇକରି କନଫେସନ୍ କରନ୍ତି, ଏ ଗୋଟିଏ ସପ୍ତାହ ଭିତରେ ଯାହା କଲେ ସେଠି ଯାଇ କହିବେ ପ୍ରଭୁ ମୁଁ ଏଇଆ ଏଇଆ ଦୋଷ କରିଛି, ଭୁଲ କରିଛି, ମୋତେ କ୍ଷମା ଦିଅନ୍ତୁ, କହିକରି ପୁଣି ଚାଲି ଆସିବେ, ପୁଣି ଦୋଷ କରିବେ, ଏ କନଫେସନ୍ ତାଙ୍କର ଗୋଟେ ରହିଛି। କିନ୍ତୁ ସେତିକି ମଧ୍ୟ ସେ ସମୟରେ କେହି ଯାଉନଥିଲେ, ଚର୍ଚ୍ଚ ସବୁ ଖାଲି ପଡ଼ୁଥିଲା, କେହି ଯାଉନଥିଲେ, କିନ୍ତୁ ପ୍ରଭୁପାଦ ଯେତେବେଳେ ଗଲେ ସେସବୁ ଚର୍ଚ୍ଚକୁ କନଭର୍ଟ କରିଦେଲେ, ମାନେ ମନ୍ଦିରରେ ପରିବର୍ତ୍ତନ କରିଦେଲେ, ମନ୍ଦିରକୁ ପରିବର୍ତ୍ତନ କରିଦେଲେ, ରାଧାକୃଷ୍ଣ ରଖିଲେ, ତେଣୁ ହଜାର ହଜାର ଲୋକ ଆସି ପହଞ୍ଚିଗଲେ, ଯେଉଁଠି ଖାଲି ପଡ଼ୁଥିଲା, କେହି ଲୋକ ଯାଉନଥିଲେ, କୁକୁର ବିଲେଇ ସବୁ ରହୁଥିଲେ, ସେଠି ସବୁ ହଜାର ହଜାର ଲୋକ ଆସି ପହଞ୍ଚିଲେ, ଯୁବକମାନେ ସବୁ ଆସିଗଲେ, ମହାମନ୍ତ୍ର କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ସମସ୍ତଙ୍କୁ ଆକର୍ଷଣ କରୁଥିଲେ କୃପା, ତେଣୁ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ, ଆମର ଏଠି ଚର୍ଚ୍ଚ ଥିଲା କେହି ଆସୁନଥିଲେ, କିନ୍ତୁ ଇଏ ବ୍ୟକ୍ତି ଜଣକ ଆସି କ'ଣ ତାଙ୍କୁ ମନ୍ତ୍ର କଲା, କ'ଣ ସମ୍ମାନ କଲା, ତାକୁ ଆସି ନାଚୁଛନ୍ତି ସେ, ତେଣୁ ସେମାନେ କହିବେ ବରଂ ଆମର ଚର୍ଚ୍ଚକୁ ଜାଳିଦେବା, ପୋଡ଼ିଦେବା ପଛକେ, କିନ୍ତୁ ତାଙ୍କୁ ଦେବାନି, ଇସ୍କନ ବାଲାକୁ ଦେବାନି, ତାଙ୍କ ଈର୍ଷା ସବୁ ହୋଇଥାଏ, କିନ୍ତୁ ହେଲେ ବି ସବୁ ଅଧିକାଂଶ ଚର୍ଚ୍ଚ ସବୁରେ ଆମର ଇସ୍କନ ସେଣ୍ଟର ସବୁ ହୋଇଛି, ଇସ୍କନ ସେଣ୍ଟର ହୋଇଛି ସବୁ। ଯାହା ହଉ, ଏହିଭଳି ଭାବରେ ସେମାନେ ଯେତେବେଳେ କାରଣ କ'ଣ, ଯାହାର କ୍ଷତ୍ରିୟର ସ୍ୱଭାବ ନାହିଁ ସେମାନେ ଯୁଦ୍ଧ କରିବେ ନାହିଁ, ତାଙ୍କୁ ଯଦି ଜବରଦସ୍ତି ଯୁଦ୍ଧ କରିବାକୁ କୁହାଯିବ ତାହେଲେ ସେମାନେ ସେବା ସବୁ ହିପି ହୋଇଗଲେ ସବୁ, ତେଣୁ ଏ କ୍ଷତ୍ରିୟର ସ୍ୱଭାବ, ସେମାନେ ଆନନ୍ଦିତ ହେବେ, କ'ଣ କହିବୁ, ଅନ୍ୟ ସବୁ ଥିଲା ସେସବୁ ଅଲଗା, ଖାଲି ଗୋଟା ଆମ୍ବ ନେଇଗଲେ ସେସବୁ ଥିଲା ଗୋଟେ ଦେଖନ୍ତୁ କ'ଣ, ତେଣୁ ସେମାନେ ଆ ପରସଙ୍ଗ କହୁଛନ୍ତି, ସେଇଟା ଭକ୍ତିମନ ଠାକୁର ମଧ୍ୟ କହିଛନ୍ତି, ମୁକ୍ତ ଓ ବଦ୍ଧ ଦଶା ଦ୍ୱୟ ଭେଦେ ଜୀବେର ସ୍ୱଧର୍ମ ଦ୍ୱିବିଦ, ଆମର ଧର୍ମ ଦ୍ୱିବିଧ ଦୁଇ ପ୍ରକାର ଧର୍ମ ରହିଛି, ମୁକ୍ତ ଦଶାର ଧର୍ମ ଅଲଗା, ବଦ୍ଧ ଦଶାର ଧର୍ମ ଅଲଗା, ସାଧାରଣତଃ ସେମାନେ ବଦ୍ଧ ଦଶାରେ ଅଛନ୍ତି, ସେମାନେ ଏଇ ବର୍ଣ୍ଣାଶ୍ରମ ଧର୍ମରେ ରହିବେ, ଜୀବ ଜଡ଼ବଦ୍ଧାବସ୍ଥା ମାନବ ଶରୀରରେ ଅବସ୍ଥିତ, ଆମେ ଯେଉଁ ବର୍ତ୍ତମାନ ରହିଛେ ଆମେ ବଦ୍ଧ ଅବସ୍ଥାରେ ରହିଛେ, ସେଇ ଅବସ୍ଥା ତାର ସ୍ୱଧର୍ମଟି ବର୍ଣ୍ଣାଶ୍ରମ ଧର୍ମ ରୂପୀ ହେଲେ ସୃଷ୍ଟି ହୁଏ, ବଦ୍ଧ ଅବସ୍ଥାରେ ସେ ବର୍ଣ୍ଣାଶ୍ରମ ଧର୍ମ ହିଁ କରିପାରିବ, ସେ ଆତ୍ମଧର୍ମ କଥା ସେ କରିପାରିବ ନାହିଁ, ଅତଏବ ବର୍ଣ୍ଣାଶ୍ରମ ଧର୍ମରେ ଅନ୍ୟ ନାମ ସ୍ୱଧର୍ମ, ତେଣୁ ଜଣେ ଯେତେବେଳେ ଉନ୍ନତ ଧର୍ମକୁ ପ୍ରାପ୍ତ ଶ୍ରେଷ୍ଠ ଧର୍ମକୁ ଯାଇନାହିଁ, ସଭି ପୁଂସାଂ ପର ଯେଉଁଟା ଭଗବତ ଗୀତାରେ ଭଗବାନ ଅନ୍ତିମରେ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଏ ବର୍ଣ୍ଣାଶ୍ରମ ଧର୍ମ ପ୍ରକୃତରେ ଏତେ ଉନ୍ନତ ଧର୍ମ ନୁହଁ, ଏ ଶରୀର ଧର୍ମ, ଆତ୍ମାର ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା, ସେଟାକୁ ଅନ୍ତିମରେ ଭଗବାନ କହିବେ, ଭାଗବତମ ସେଇଠୁ ଆରମ୍ଭ ହେଉଛନ୍ତି, ସଭି ପୁଂସାଂ ପର ଧର୍ମ, ଶ୍ରେଷ୍ଠ ଧର୍ମ ହେଉଛି ଆତ୍ମାର ଧର୍ମ, କିନ୍ତୁ ସେ ସ୍ତରକୁ ଯେଉଁମାନେ ଯାଇନାହାନ୍ତି ସେମାନେ ଏଇ ବର୍ଣ୍ଣାଶ୍ରମ ଧର୍ମରେ କାର୍ଯ୍ୟ କରିବେ, ତେଣୁ ପରଶ୍ଳୋକରେ କହୁଛନ୍ତି, ଯଦିଚ୍ଛା ସୁପନ୍ନମ ସ୍ୱର୍ଗଦ୍ୱାରମ ଅପାରୁତମ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମେଦିସିନ, ମୁଁ ଯେଉଁ କହୁଥିଲି ସୁଖ, ସେମାନେ ଆନନ୍ଦିତ ହେବେ, ଯୁଦ୍ଧ କରିବା ପାଇଁ ମାନେ ତାଙ୍କୁ ଆସିଲା ମାନେ ନିମନ୍ତ୍ରଣ ମାନେ ସେମାନେ ଆନନ୍ଦିତ ହେବେ, ପଇସା ପାଇବା କଥା ନୁହଁ, ବଡ଼ କଥା ନୁହଁ, କିନ୍ତୁ ଯୁଦ୍ଧରେ ଯୋଗ ଦେବେ, ଯୁଦ୍ଧ କରିବାରେ ତାଙ୍କର ଆନନ୍ଦ କାହିଁକି ପରେ ବର୍ଣ୍ଣନା କରିବେ, କାହିଁକି ତାଙ୍କର ଆନନ୍ଦ, ତେଣୁ ଯଦିଚ୍ଛା ଚୋପପନ୍ନ କୌଣସି ଉପାୟରେ ହେଉ, କୌଣସି ଉପାୟରେ ହେଉ ସେମାନଙ୍କର ଏଇଟା ଆସି
ଉପସ୍ଥିତ ହୋଇଗଲା ଯଦୃଚ୍ଛା ତପବନ୍ନ ସ୍ୱର୍ଗଦ୍ୱାର ମପାବୃତମ୍ କାହିଁକି ନା ଯୁଦ୍ଧରେ ଧର୍ମ ଯୁଦ୍ଧରେ ଯୋଗ ଦେଲା ମାନେ ସେମାନେ ସ୍ୱର୍ଗଦ୍ୱାର ତାଙ୍କ ପାଇଁ ଖୋଲିଯିବ ସ୍ୱର୍ଗଦ୍ୱାର ମପାବୃତମ୍ ତେଣୁ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦେଶୀ କ୍ଷତ୍ରିୟମାନେ ଏ ପାର୍ଥ ତୁମେ ତ ଜଣେ କ୍ଷତ୍ରିୟ ତୁମେ ଏଇଟା ଜାଣିବା କଥା ତୁମେ ଜାଣିଛ ନିଶ୍ଚିନ୍ତ ଭାବରେ ସେମାନେ ସୁଖୀ ହୋଇଯାଆନ୍ତି ଆନନ୍ଦିତ ହୋଇଯାଆନ୍ତି ତାଙ୍କୁ ଯୁଦ୍ଧ କରିବା ପାଇଁ ସୁଯୋଗ ମିଳିଲା ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ କାରଣ ଏଭଳି ଯୁଦ୍ଧ ସବୁବେଳେ ମିଳିବ ନାହିଁ ସୁଯୋଗ ମିଳିବ ନାହିଁ ଆଜି ସୁଯୋଗ ମିଳି ସେମାନେ ସବୁ ସୁଖୀ ହୋଇଯାଆନ୍ତି ଆନନ୍ଦିତ ହୋଇଯାଆନ୍ତି ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦ୍ଵେଷଣ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଅର୍ଜୁନ ଯେଉଁ ପ୍ରଥମ ଅଧ୍ୟାୟରେ କହିଥିଲେ 36 ଶ୍ଳୋକରେ ତସ୍ମା ନା ବୟମ୍ ହନ୍ତୁ ସ୍ୱଜନ ହିଁ କଥଙ୍ଗ ସୁଖୀନ ସମ୍ମାଭବ ସେ କଥାଟି କହିଥିଲେ ଆମେ ନିଜ ଜନକୁ ହତ୍ୟା କଲେ ଆମେ କେଉଁଠି ଆନନ୍ଦିତ ହୋଇପାରିବା ସୁଖ କେମିତି ଆମେ ପ୍ରାପ୍ତ ହୋଇପାରିବା ଭଗବାନ ଏଠି ଖଣ୍ଡନ କରୁଛନ୍ତି ସେ କଥାକୁ କହିଲେ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତି ଯୁଦ୍ଧ ମିଦେଶୀ କ୍ଷତ୍ରିୟମାନେ ଯେତେବେଳେ ଏଇ ଯୁଦ୍ଧରେ ଯୋଗଦାନ କରନ୍ତି ତାଙ୍କୁ ସୁଯୋଗ ମିଳେ ସେତେବେଳେ ସେମାନେ ସୁଖ ଆନନ୍ଦିତ ହୋଇଯାଆନ୍ତି ଖୁସି ହୋଇଯାଆନ୍ତି ଅର୍ଜୁନ ଯେଉଁ ଯେଉଁ ସବୁ ଯୁକ୍ତି କରିଥିଲେ ଭଗବାନ ସେସବୁ ଯୁକ୍ତିକୁ ଖଣ୍ଡନ କରିଛନ୍ତି ଆତ୍ମା ଆତ୍ମା କଥା ନୁହଁ ଆତ୍ମାର ଆଉ ପୂର୍ବରୁ ଆଉ ଗୋଟେ କଥା କହିଥିଲେ ଯେ ଯେଉଁମାନେ ଭାବନ୍ତି ଜୟନ ମେନ୍ତି ହତାରମ ଦସ୍ତେନ ମନ୍ନତ ହତମ ବହୁତ ନ ଜାଣିତ ନାୟ ହନ୍ତି ନ ଅନ୍ୟତେ ଏ ଆତ୍ମା ସମ୍ବନ୍ଧ ଜ୍ଞାନ ଦେଇଥିଲେ ବର୍ତ୍ତମାନ ଶରୀର ଚିନ୍ତାରେ ଯେଉଁମାନେ ଅଛନ୍ତି ଉନ୍ନତି ଚେତନା ପ୍ରାପ୍ତ ହୋଇନାହାନ୍ତି ସେମାନଙ୍କ ମଧ୍ୟ ସେତେ ଯେଉଁ ସବୁ ଯୁକ୍ତି କାଢ଼ିଥିଲେ ଅର୍ଜୁନ ସେଗୁଡ଼ାକ ସମ୍ବନ୍ଧ ଖଣ୍ଡନ କରୁଛନ୍ତି ତେଣୁ ଅଥ ଚେତ୍ ତ୍ୱମ୍ ଇମାମ ଧର୍ମ ସଂଗ୍ରାମ ନ କରିଶେଷି ତଥା ସ୍ୱଧର୍ମ କୀର୍ତ୍ତିଙ୍କ ହିତ ପାପ ମବାବଶେଷି ତେଣୁ ସେଥିପାଇଁ ଅଥ ସେଥିପାଇଁ ଚେତ୍ ଯଦି ତୁମେ ଇମାମ ଧର୍ମ ସଂଗ୍ରାମ ନ କରିଶେଷି ଇଏ ହେଉଛି ଧର୍ମ ସଂଗ୍ରାମ ଧର୍ମ ଯୁଦ୍ଧ ଏଇଟା ତୁମେ ଯଦି ନ କରିବ ତାହେଲେ ସ୍ୱଧର୍ମ କୀର୍ତ୍ତିଙ୍କ ହିତ ପାପ ମବାବଶେଷି ନିଜର ଯେଉଁ ସ୍ୱଧର୍ମକୁ ତ୍ୟାଗ କରିବା ଦ୍ୱାରା ତୁମେ ପାପ ପାପ ହିଁ କରିବ ପାପ ଆଚରଣ କରିବ ଜଣେ ଯେତେବେଳେ ଉନ୍ନତ ସ୍ତରକୁ ଯାଇନାହିଁ ଆତ୍ମା ସ୍ତରକୁ ଯାଇନାହିଁ ଶରୀର ସ୍ତରରେ ଅଛି ସେ ଶରୀର ଧର୍ମ ଅନୁସାରେ କାର୍ଯ୍ୟ କରିବ ମହାଭାରତରେ ବର୍ଣ୍ଣନା କରାଯାଇଛି ଆମର ଗୋଟେ କଥା ରହିଛି ଅର୍ଜୁନ ସେ ପ୍ରତିଜ୍ଞା କରିଥିଲେ ଯିଏ ଗାଣ୍ଡିବୋଧନକୁ ତିରସ୍କାର କରିବ ମୁଁ ତାଙ୍କୁ ହତ୍ୟା କରିବି ଅର୍ଜୁନଙ୍କର ରହିଥିଲା ପ୍ରତିଜ୍ଞା ତେଣୁ ଯେଉଁ ମହାଭାରତ ଯୁଦ୍ଧରେ କର୍ଣ୍ଣ ଦ୍ୱାରା ଆଘାତପ୍ରାପ୍ତ ହୋଇକି ଯୁଧିଷ୍ଠିର ମହାରାଜ ଫେରିଯାଇଥିଲେ ଶିବିରକୁ ଫେରିଯାଇଥିଲେ କର୍ଣ୍ଣ ଦ୍ୱାରା ଆଘାତପ୍ରାପ୍ତ ହୋଇକି ଫେରିଯାଇଥିଲେ ତେଣୁ ଭଗବାନ ତ ସବୁ ଜାଣନ୍ତି ଭଗବାନ ଅର୍ଜୁନ କହିଲେ ଅର୍ଜୁନ ଆମେ ଯୁଦ୍ଧ କରିବା ନା ଯିବା ଭାଇଙ୍କୁ ଦେଖିବା ପାଇଁ ନା କ'ଣ ହେଇଛି ଭାଇଙ୍କର ନା ଭାଇ ଆଘାତ ହେଇଛନ୍ତି ବହୁତ ଜୋର ଆଘାତ ହେଇଛନ୍ତି କର୍ଣ୍ଣ ତାକୁ ଆଘାତ କରିଛି ମୁଁ ଚାଲେ ପ୍ରଥମେ ଦେଖିଦେବା ଭାଇଙ୍କୁ ଦେଖିବା ତାପରେ ଆସି ଯୁଦ୍ଧ କରିବା ଭାଇଙ୍କ ଯେତେବେଳେ ଯାଇ ପହଞ୍ଚିଲେ ଶିବିରରେ ଯୁଧିଷ୍ଠିର ମହାରାଜ ପଚାରିଲେ ଅର୍ଜୁନକୁ ତୁମେ କର୍ଣ୍ଣକୁ ହତ୍ୟା କଲ ନା 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 ଧିକ୍ ତୁମର ଗାଣ୍ଡିବୋଧନକୁ ଏତିକି କହିଦେଲେ ଧିକ୍ ତୁମ ଗାଣ୍ଡିବୋଧନକୁ ଏତିକି କହିଦେଲେ କାରଣ ଆଘାତପ୍ରାପ୍ତ ହୋଇଛନ୍ତି ଭଗବାନଙ୍କ ବ୍ୟବସ୍ଥାରେ ସବୁ ଲୀଳା ଚାଲିଛି ତେଣୁ ଅର୍ଜୁନ ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍କଳନ କଲେ କାରଣ ସେ ପ୍ରତିଜ୍ଞା କରିଛନ୍ତି ଯିଏ ଗାଣ୍ଡିବୋଧନକୁ ତିରସ୍କାର କରିବେ ହତ୍ୟା କରିବେ ତେଣୁ ଖଡ଼ଗ ଉତ୍କଳନ କଲେ ଭାଇକୁ ହତ୍ୟା କରିଦେବେ ଯୁଧିଷ୍ଠିର ମହାରାଜ ହତ୍ୟା କରିବାକୁ ଖଡ଼ଗ ଉତ୍କଳନ କଲେ ଭଗବାନ ସହିତ ଅଛନ୍ତି ଭଗବାନ କହିଲେ କ'ଣ ଅର୍ଜୁନ କ'ଣ ଯୁଦ୍ଧ ଭିତରେ ଯିବ ନା କ'ଣ ଖଡ଼ଗ କାହିଁକି ଉତ୍କଳନ କଲେ ନା ନା ମୁଁ ଭାଇଙ୍କୁ ହତ୍ୟା କରିବି ନା କାହିଁକି ନା ମୁଁ ପ୍ରତିଜ୍ଞା କରିଛି ଯିଏ ମୋର ଗାଣ୍ଡିବୋଧନକୁ ତିରସ୍କାର କରିବେ ମୁଁ ତାକୁ ହତ୍ୟା କରିବି ନା ତାହେଲେ କ'ଣ ଭାଇଙ୍କୁ ହତ୍ୟା କରିବ ନା ମୁଁ ପ୍ରତିଜ୍ଞା କରିବି ନା ହତ୍ୟା କରିବା ପାଇଁ ଅନ୍ୟ ଉପାୟ ସବୁ ରହିଛି ନା କ'ଣ ସବୁ ଉପାୟ ଅଛି ନା ଶୁଣ ଯଦି ଜଣେ ଜଣେ ଟିକେ ବହୁତ ଉଚ୍ଚ ସ୍ତରରେ ଅଛନ୍ତି ତାଙ୍କୁ ଯଦି ଆମେ ଅପମାନ କରିଦେବା ତାହେଲେ ସେଇଟା ତାଙ୍କର ମୃତ୍ୟୁ ଭଳି ଯେଉଁମାନେ ବହୁତ ପ୍ରତିଷ୍ଠିତ ସ୍ତରରେ ଅଛନ୍ତି ବହୁତ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଯଦି ଟିକିଏ ତିରସ୍କାର କରାଗଲା ତାଙ୍କୁ ଯଦି ଅପମାନ କରାଗଲା ସେଇଟା ତାଙ୍କ ମୃତ୍ୟୁ ସଦୃଶ ତେଣୁ ତୁମେ ଭାଇଙ୍କୁ ଖଡ଼ଗରେ ହତ୍ୟା ନକରି ତାଙ୍କୁ ଅପମାନ କରି ହତ୍ୟା କରିଦିଅ ତେଣୁ ଅର୍ଜୁନ ଭଗବାନ ବିଭିନ୍ନ ପ୍ରକାର ଗାଳି କରିବା ଆରମ୍ଭ କଲେ ଅପମାନ କରିବା ପାଇଁ ଆରମ୍ଭ କଲେ ଇଏ ମୋର ବଡ଼ ଭାଇ ହେଲେ କ'ଣ ହେବ ଧର୍ମପୁତ୍ର ହେଲେ କ'ଣ ହେବ ଇଏ ବଡ଼ ଜୁଆରୀ ଜୁଆରୀ ଖେଳି ଆଉ ସମସ୍ତଙ୍କୁ ହରାଇଦେଲେ ନିଜ ପତ୍ନୀଙ୍କୁ ମଧ୍ୟ ହରାଇଦେଲେ
ଏଭଳି ଭାବରେ କ'ଣ କ'ଣ ସବୁ କହିଲେ, ଅପମାନ କରିସାରିଲେ। ଯୁଧିଷ୍ଠିର ମହାରାଜ ଚୁପଚାପ ଶୁଣୁଛନ୍ତି। ବର୍ତ୍ତମାନ ଅର୍ଜୁନ କଥା ସରିଲା, ବର୍ତ୍ତମାନ ପୁଣି ଅର୍ଜୁନ ଖଡ଼ଗ ଉତ୍ତୋଳନ କଲେ। ଭଗବାନ କହିଲେ ପୁଣି ଅର୍ଜୁନ କାହିଁକି ଖଡ଼ଗ ଉତ୍ତୋଳନ କରିବ, ଯୁଦ୍ଧକୁ ଯିବ ନା କ'ଣ? ନା ନା, ମୁଁ ନିଜକୁ ହତ୍ୟା କରିବି ନା କାହିଁକି, ନା ମୁଁ ମୋର ବଡ଼ ଭାଇଙ୍କୁ ଅପମାନ କଲି, ତେଣୁ ମୋର ଜୀବନ ଧରିବାର ଆଉ କୌଣସି ଆବଶ୍ୟକତା ନାହିଁ, ମୁଁ ନିଜକୁ ହତ୍ୟା କରିବି। ନା ଶୁଣ, ଆଉ ଗୋଟେ ଉପାୟ ଅଛି ନିଜକୁ ହତ୍ୟା କରିବାର, ଆଉ କ'ଣ ଉପାୟ ଅଛି? ନା ତମେ ନିଜର ଯଦି ପ୍ରଶଂସା କରିବ ତାହେଲେ ତମର ସେଇଟା ମୃତ୍ୟୁ ହୋଇଗଲା। ତେଣୁ ଅର୍ଜୁନ ନିଜର ପ୍ରଶଂସା କରିବା ଆରମ୍ଭ କଲେ, ମୁଁ ବହୁତ ବଡ଼ ଶକ୍ତିଶାଳୀ ଧନୁର୍ଦ୍ଧାରୀ, ଯେତେବେଳେ ଦ୍ରୌପଦୀଙ୍କର ଚାଲିଥିଲା କେହି ଜିତିପାରିଲେ ନାହିଁ, ମୁଁ ଜିତିକିରି ଆଣିଲି ଦ୍ରୌପଦୀଙ୍କୁ, ଏହିଭଳି ଭାବରେ ତାଙ୍କର ବହୁତ ପ୍ରଶଂସା ରହିଛି, ସେ ପ୍ରଶଂସା କରିବା ପାଇଁ ଆରମ୍ଭ କଲେ। ତେଣୁ ଏହିଭଳି ଭାବରେ ପୁଣି ଅର୍ଜୁନ ଆସି ଯୁଦ୍ଧରେ ଯୋଗ ଦେଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା ଯେ ଆମର ଯେଉଁ କ୍ଷେତ୍ରୀୟ ସ୍ପିରିଟ୍ ଅଛି ଆମେ ସେଇଟାକୁ ତ୍ୟାଗ କରିପାରିବା ନାହିଁ। 18 ଅଧ୍ୟାୟ ମଧ୍ୟ ସେ କଥା କହିବେ ଭଗବାନ। ତେଣୁ ଏହିଭଳି ଭାବରେ ଅଥଚେତ୍ ଇମଂ ଧର୍ମ ସଂଗ୍ରାମ ନମ ପରିଶେଷୀ ତଥା ସ୍ୱଧର୍ମ କୀର୍ତ୍ତି ହେଇଥିବା ପାପ ମହାବଶେଷୀ। ତମେ ଯଦି ଏ ଯେଉଁ ସ୍ୱଧର୍ମ ରହିଛି, କ୍ଷେତ୍ରର ଧର୍ମ ହେଉଛି ଯୁଦ୍ଧ କରିବେ, ଯୁଦ୍ଧ ପଳାୟନମ, ଯୁଦ୍ଧରେ ସେ ପଳାୟନ କରିବେ ନାହିଁ, ଶତ୍ରୁ ତାଙ୍କୁ ହତ୍ୟା କଲେ ମଧ୍ୟ ସେ ପିଠି ଦେଖାଇବେ ନାହିଁ, ଇଏ ହେଉଛି କ୍ଷେତ୍ରୀୟ ଧର୍ମ। ତେଣୁ ଏଇଟା ଯେଉଁ ରହିଛି ଏଇଟା ଯଦି ତମେ ନ କରିବ, ସ୍ୱଧର୍ମ କୀର୍ତ୍ତି ଏଇସବୁ କୀର୍ତ୍ତି ତମର ଅପଦସ୍ତ ହୋଇଯିବ, ତମ କୀର୍ତ୍ତି ନଷ୍ଟ ହୋଇଯିବ। ତେଣୁ ତମେ ପାପ କାହିଁ କୀର୍ତ୍ତି ନଷ୍ଟ ହେବ ତା ନୁହଁ, ତମେ ମଧ୍ୟ ପାପ ବି କରିବ। ସେଇଟା ଧର୍ମରୁ ତମେ ଦୂରେଇଗଲ, ତେଣୁ ସେଇଟା ପାପ ହୋଇଗଲା। ଯଦି ଧର୍ମ କାର୍ଯ୍ୟ କଲେ ସେଇଟା ପୁଣ୍ୟ ହେବ, ଧର୍ମ ନ କଲେ ସେଇଟା ପାପ ହୋଇଗଲା। ପୁଣ୍ୟ ପାପ, ପାପ ପୁଣ୍ୟ ରହିଛି କଥା। ତେଣୁ ତାପରେ ସବୁ କହୁଛନ୍ତି, ଅକୀର୍ତ୍ତି ଚାପି ଭୂତାଣି କଥୈ ସଂହିତେ ଅଭ୍ୟମ ସମ୍ଭାବିତ ସେ ସାକୀର୍ତ୍ତି ମରଣାଗତି ରୁଚ୍ୟତି। ଦେଖ, ଅକୀର୍ତ୍ତି ଚାପି ଭୂତାଣି, ଯେଉଁମାନେ ସମ୍ଭାବିତ ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ଯେଉଁମାନଙ୍କୁ ବହୁତ ସମ୍ମାନ ଦିଆଯାଉଛି, ସମ୍ଭାବିତ ସେ ସ୍ତରକୁ ଯେଉଁମାନେ ଗଲେଣି, ତାଙ୍କର ଅକୀର୍ତ୍ତି ଚାପି ଭୂତାଣି କଥୈ ସଂହିତେ ଅଭ୍ୟମ, ଯଦି କିଏ ତାଙ୍କୁ ଅକୀର୍ତ୍ତି କଲେ, ତାଙ୍କୁ କିଛି ଅପମାନ କଲେ, ତାଙ୍କୁ କିଛି ଗାଳି ଦେଲେ, ତାଙ୍କୁ ଅପମାନ କଥା ଅପମାନ ସୂଚକ କଥା କହିଦେଲେ, ତାହେଲେ ସମ୍ଭାବିତ ସେ ଚାକୀର୍ତ୍ତି ମରଣାଗତି ରୁଚ୍ୟତି। ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଟିକେ ଗାଳି ଦେଲେ ମଧ୍ୟ ସେଇଟା ସେ ଭାବିବେ ଏଇଟା ମୋର ମୃତ୍ୟୁ ହୋଇଗଲା, ମରଣାଗତି ରୁଚ୍ୟତି, ମୋର ମରଣ ହୋଇଗଲା ବୋଲି ଭାବିବେ। ବରଂ ମରଣ ଭଲ, କିନ୍ତୁ ମୁଁ ଏ ଅପମାନ ସହିବି ନାହିଁ, ଏଭଳି ଭାବରେ ତାଙ୍କୁ ଲାଗିବ। ମରଣାଗତି ରୁଚ୍ୟତେ, ମରଣକୁ ସେମାନେ ଶ୍ରେୟସ୍କର ଭାବିବେ, ଏ ଅପମାନ ଠାରୁ ମରଣଟା ତାଙ୍କ ପାଇଁ ଶ୍ରେୟସ୍କର ହେବ। ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ଅର୍ଜୁନଙ୍କ ଭଳି ଯେଉଁ ଉନ୍ନତ ସ୍ତରରେ ସେମାନେ ଅଛନ୍ତି, ତାଙ୍କର କେତେ ରହିଛି, କେତେ ତାଙ୍କର ପ୍ରଶଂସା ହେଉଛି, କେତେ ତାଙ୍କର କୀର୍ତ୍ତି ରହିଛି, କେତେ କ'ଣ ରହିଛି, ତାଙ୍କୁ ଯଦି ଟିକିଏ ଅପମାନ ଯେ କରିଦେବେ, ସେ ଶ୍ରେୟସ୍କର ଭାବିବେ, ମୃତ୍ୟୁକୁ ଶ୍ରେୟସ୍କର ଭାବିବେ, ଅପମାନଠୁ ନିଜ ମୃତ୍ୟୁକୁ ଶ୍ରେୟସ୍କର ବୋଲି ଭାବିବେ, ଶ୍ରେଷ୍ଠ ବୋଲି ଭାବିବେ। ତେଣୁ ଏଠି ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି, ଭବାନୀପତି ଶିବ ଦେବରାଜ ଇନ୍ଦ୍ର କର୍ତ୍ତୃକ ସମାଦୃତ ତେମି ଭୂଲୋକ ବିଜୟୀ, ତାଙ୍କର କେତେ ସମ୍ମାନ ଥିଲା। ଶିବଜୀ ତାଙ୍କୁ ପରୀକ୍ଷା କରୁଥିଲେ, ପଶୁପତ ଅସ୍ତ୍ର ତାଙ୍କୁ ପ୍ରଦାନ କଲେ, ମହାଭାରତ ସେ ବର୍ଣ୍ଣନା କରାଯାଇଛି। ଥରେ ଅର୍ଜୁନ ଶିବଜୀଙ୍କ ଠାରୁ ପଶୁପତ ଅସ୍ତ୍ର ଆଣିବା ପାଇଁ ଯାଏ ତପସ୍ୟା କରୁଥିଲେ, ଏହି ସମୟରେ ଗୋଟେ ଗଣ୍ଡାଟେ ଆସିଲା, ଗଣ୍ଡା ନା କ'ଣ ଗୋଟେ ପଶୁ ଆସିଲା, ତେଣୁ ସେ ଆକ୍ରମଣ କରିବା ପାଇଁ ଯେତେବେଳେ ବସିଲା, ଅର୍ଜୁନ ତାକୁ ସର ମାରିକି ତାକୁ ହତ୍ୟା କଲେ। ସେ ସମୟରେ ଆଉ ଗୋଟେ ସର ଆସି ପହଞ୍ଚିଗଲା, ସେ ଯେତେବେଳେ ସେ ସର କାଢ଼ିକି ସେ ପଶୁକୁ ଆଣୁଛନ୍ତି, ସେ ଜଣକ ଆସି ପହଞ୍ଚିଲେ, ସେ ପ୍ରକୃତି ଶିବଜୀ, ସେ ଗୋଟେ କିରାତ ବସରେ ଆସି ପହଞ୍ଚିଗଲେ। ସେ କହିଲେ, ଇଏ ମୋର, ମୁଁ ଆକୁ ଶିକାର କରିଛି, ଇଏ ମୋର ଶିକାର। ଅର୍ଜୁନ କହିଲେ, ନା ମୁଁ ଶିକାର କରିଛି, ଇଏ ମୋର ଶିକାର। ତାଙ୍କ ଭିତରେ ଯୁଦ୍ଧ ଆରମ୍ଭ ହୋଇଗଲା। ଯୁଦ୍ଧ ଆରମ୍ଭ ହେଲାବେଳକୁ, ଯେତେବେଳେ ଯୁଦ୍ଧ କଲାବେଳକୁ, ଶିବଜୀ ଅର୍ଜୁନଙ୍କ ଭିତରେ ଯୁଦ୍ଧ ଚାଲିଛି, ତେଣୁ ଶିବଜୀ ବହୁତ ଖୁସି ହୋଇଗଲେ, ଅର୍ଜୁନଙ୍କ ଉପରେ ଖୁସି ହୋଇଗଲେ, ପ୍ରକୃତରେ ନିଜର ପରିଚୟ ପ୍ରଦାନ କଲେ ଶିବଜୀ। ସେ ସ୍ୱୟଂ ଶିବଜୀ ଆସି ପରୀକ୍ଷା କରୁଥିଲେ ଅର୍ଜୁନଙ୍କୁ, ତେଣୁ ତାଙ୍କ ପାଶୁପତ ଅସ୍ତ୍ରକୁ ପ୍ରଦାନ କରିଛନ୍ତି। କେତେ ତାଙ୍କର ସମ୍ମାନ ଥିଲା ଅର୍ଜୁନଙ୍କର, ଏଇଟା କହୁଛି ଭବାନୀପତି ଶିବ ଦେବରାଜ ଇନ୍ଦ୍ର ଇନ୍ଦ୍ରଙ୍କର ସେ ପୁତ୍ର ସ୍ୱର୍ଗଲୋକକୁ ଯାଇଥିଲେ ସ୍ୱର୍ଗରେ ଇନ୍ଦ୍ରଙ୍କ ପାଖରେ ବସିଥିଲେ ଆସନରେ ବସିଥିଲେ ତେଣୁ ତାଙ୍କ ଦ୍ୱାରା ସମାଦୃତ ସେମାନେ ତାକୁ ଆଦର କରୁଛନ୍ତି ଭୂଲୋକ ବିଜୟୀ ତ୍ରିଲୋକର ବିଜୟ କରିଛନ୍ତି ବିଜୟ ପ୍ରାପ୍ତ ହୋଇଛନ୍ତି ସେ ସ୍ୱର୍ଗଲୋକକୁ ଯାଇକରି ଦେବତାମାନେ ଯେଉଁ ନିବାତ କବଚ ରହିଛନ୍ତି ଅସୁରମାନଙ୍କ ଦ୍ୱାରା ପରାସ୍ତ ହୋଇଯାଉଥିଲେ ଅର୍ଜୁନ ତାକୁ ସବୁ ପରାସ୍ତ କରିଛନ୍ତି ସେ ଅସୁରମାନଙ୍କୁ ପରାସ୍ତ କରିଛନ୍ତି ଏସବୁ କଥା ରହିଛି ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି ତେଣୁ ମହାଯଶସ୍ୱୀ ବୀର ପୁରୁଷ ତମେ ମହାଯଶସ୍ୱୀ କେତେ ତାଙ୍କର ଯଶ ରହିଛି କହିହେବ ନାହିଁ ତେଣୁ ଯଦି ତାଙ୍କୁ କିଏ ନିନ୍ଦା କରିଦେଲା ସେଇଟା ତାଙ୍କ ପାଇଁ ନିନ୍ଦା ଅପେକ୍ଷା ମୃତ୍ୟୁ ସେ ଶ୍ରେୟସ୍ କରେ ବୋଲି ଭାବିବେ ତେଣୁ 35 ଶ୍ଳୋକରେ କହୁଛନ୍ତି ଯେ ଭୟାଦ୍ରଣାତ୍ ଉପରତଂ ମତ୍ସ୍ୟନ୍ତେ ତ୍ୱଂ ମହାରଥା ଜେଷାଂ ଚତ୍ୱଂ ବହୁମତ ଭୂତ୍ୱା ଦାସସି ଲାଘବଂ ଏ ଶରୀର ସବୁ ଚିନ୍ତା ଚାଲିଛି ବର୍ତ୍ତମାନ 8 ଶ୍ଳୋକରେ କୁହାଯିବ ଅନାତ୍ମା ବିଷୟରେ କୁହାଯିବ ସେ କହୁଛନ୍ତି ଭୟାଦ୍ରଣା ତମେ ଏଥିରେ ଯୁଦ୍ଧ କରିବନି କହୁଛ ତମେ ଯୁଦ୍ଧ କରିବନି କାହିଁକି ଭୟ କରି ଯୁଦ୍ଧ କରିବନି ତା ନୁହଁ ତମେ ତାଙ୍କୁ ଦୟା କରି ଯୁଦ୍ଧ କରୁନ ବୋଲି ଚାହୁଁଛ ପାପ କାହିଁକି କରିବା ସେମାନେ ମୃତ୍ୟୁବରଣ ତାଙ୍କର କୂଳ କ୍ଷୟ ଅସୁବିଧା ହେବ ଏସବୁ ବିଭିନ୍ନ ପ୍ରକାର ଚିନ୍ତା କରି ତମେ ଯୁଦ୍ଧ କରିବା ପାଇଁ ଚାହୁଁନ କିନ୍ତୁ ଲୋକମାନେ ସେଇଟା ବୁଝିବେ ନାହିଁ ଲୋକମାନେ ଭାବିବେ କ'ଣ ନା ଭୟାଦ୍ରଣା ଉପରତମ ଏ ଭୟ କରି ଅର୍ଜୁନଟା ଭୀର ଥିଲା ଭୀରୁ ଥିଲା ନପୁଂସକତା ହୋଇଯାଇଥିଲା ତେଣୁ ତାର ଆଉ କୌଣସି ପୁରୁଷତ୍ୱ ପୁରୁଷାର୍ଥ ନଥିଲା ଏଇଭଳି ଭାବେ ଲୋକମାନେ କହିବା ଆରମ୍ଭ କରିବେ ଭୟାଦ୍ରଣାତ୍ ଉପରତଂ ମତ୍ସ୍ୟନ୍ତେ ତ୍ୱଂ ମହାରଥା ଏ ମହାରଥ ବିଭିନ୍ନ ପ୍ରକାର ରଥୀମାନଙ୍କର ମଧ୍ୟ ରହିଛି ତାଙ୍କର କ୍ୟାଟେଗୋରୀ ରହିଛି ମହାରଥା ଅତିରଥା ଏସବୁ ରହିଛି 11,000 ସୈନ୍ୟଙ୍କ ସହ ମହାରଥ ବୋଧେ 10,000 ସୈନ୍ୟଙ୍କ ସହିତ ଯିଏ ଯୁଦ୍ଧ କରିପାରିବ ସେ ମହାରଥୀ ସେ ଜଣେ 10,000 ସୈନ୍ୟଙ୍କ ସହିତ ଯୁଦ୍ଧ କରିପାରିବ ଏକା କରିପାରିବ ସେ ମହାରଥ ମହାରଥୀ ମୁଁ ଯାହା ଭାବୁଛି ଏତିକି ମୋର ଠିକ୍ ଭାବରେ ମନେ ପଡ଼ୁନି ଠିକ୍ ଭାବେ କିନ୍ତୁ ଯାହା ଭାବୁଛି ଏହା ହୋଇଥିବ ଅତିରଥୀ ଆହୁରି ଅଧିକ ଲୋକଙ୍କ ସହିତ ଯୁଦ୍ଧ କରିପାରିବେ ଏକୁଟିଆ ସେ ଅତିରଥୀ ତେଣୁ ଏମାନେ ସବୁ ମହାରଥୀ ଥିଲେ ଭୀଷ୍ମ ଅର୍ଜୁନ କର୍ଣ୍ଣ ଏମାନେ ସବୁ ମହାରଥୀ ଥିଲେ ତେଣୁ ଯେସା ଭୟାଦ୍ରଣା ଦେପର୍ଯ୍ୟନ୍ତ ମତ୍ସ୍ୟଙ୍କୁ ତୁମ ମହାରଥା ତୁମେ ମହାରଥା ମହାରଥୀ ତୁମେ ଯେଉଁ ଚାଲିଛି ଯୁଦ୍ଧ ନ କରିବ ତାଙ୍କୁ ମାନେ କ'ଣ ଦୟା କରିକରି ତାଙ୍କର ଅମଙ୍ଗଳ ହେବ ଚିନ୍ତା କରି ତୁମେ କାରଣ ଏଇସବୁ ଅସୁବିଧା ହେବ କହି ଚିନ୍ତା କରି ନିଜ ଲୋକକୁ କାହିଁକି ମାରିବ ଏସବୁ ଚିନ୍ତା କରି ତୁମେ ଯୁଦ୍ଧ କରୁନ କିନ୍ତୁ ଲୋକମାନେ କହିବେ ଭୟରେ ପଳେଇଗଲା ଭୟାଦ୍ରଣା ଦେପର୍ଯ୍ୟନ୍ତ ଏ ତ କ୍ଳିବ ଥିଲା ନପୁଂସକ ଥିଲା ତେଣୁ ଏ ପ୍ରକୃତିରେ ଆଉ ତା'ର ଆଉ ନାହିଁ ଭୀର ମାନେ ବୀରତା ନାହିଁ ଭୀରୁ ହୋଇଯାଇଛି ସେ ଏଇଭଳିଆ ଲୋକମାନେ କହିବେ ଭୟାଦ୍ରଣା ଦୁବ୍ରତମ ମତ୍ସ୍ୟନ୍ତି ତ୍ୱ ମହାରଥା ଜେଷାଂଚତ୍ୱଂ ବହୁମତ ଭୂତ୍ୱା ଦାସସି ଲାଘବଂ ତୁମେ ଏଇଭଳି ଭାବରେ ଯେଉଁ ସମ୍ମାନିତ ହେଉଛ ତୁମେ ଯଦି ଯୁଦ୍ଧ ନ କରିବ ଲୋକମାନେ ବୁଝିବେ ନାହିଁ କ'ଣ ପାଇଁ ତୁମେ ଯୁଦ୍ଧ କରୁନ ସେମାନେ କହିବେ ଭୟରେ ପଳେଇଗଲା ବୋଲି ଏଇଭଳି ଭାବେ ତୁମେ ନିନ୍ଦା କରିବା ଆରମ୍ଭ କରିବେ ତେଣୁ ବଳଦେବ ବିଦ୍ୟାଭୂଷଣଙ୍କ କହିଛନ୍ତି ଆଉ ବିଭିନ୍ନ ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ ଭାଷ୍ୟ ଦେଇଛନ୍ତି ଏଥିରେ ଯାହା ହଉ ତେଣୁ ଏହିଭଳି ଭାବରେ ଲୋକମାନେ ତୁମର ନିନ୍ଦା କରିବା ପାଇଁ ଆରମ୍ଭ କରିବେ ଯେ ପ୍ରକୃତରେ ଏ ଭୀରୁ ହୋଇଯାଇଛି ଏ ନାପୁଂସକ ନପୁଂସକ ହୋଇଯାଇଛି ଆର ଆଉ ବୀରତା ନାହିଁ ପଳେଇଗଲା ଭୟ କରି ପଳେଇଗଲା ଆଉ କିଏ କହୁ ନ କହୁ କର ମାନେ ଆଗ କହିବା ଆରମ୍ଭ କରିବେ ତେଣୁ ତାପରେ ଶ୍ରୀକୁ ଅବାଚ୍ୟ ବାଦାଂଶ ବହୁନ ବଦିଛନ୍ତି ତବା ହିତା ଅବାଚ୍ୟ ମାନେ ଏଇଟାକୁ ଜଣେ ପାଟିରେ ନେଇପାରିବନି ଏଭଳି ଭାବରେ ତୁମକୁ ନିନ୍ଦା କରିବେ ଅବାଚ୍ୟ ଏଇଟା କହିପାରିବା କଥା ନୁହଁ କିନ୍ତୁ ସେଭଳି ଭାବରେ ତୁମକୁ ନିନ୍ଦା କରିବେ ବଚନ ଏଭଳି ବଚନ କହିବା କଥା ନୁହଁ କିନ୍ତୁ ତୁମକୁ କହିବେ ଅବାଚ୍ୟ ବାଦାନ ଏଇଟା କହିବା କଥା ନୁହଁ ତୁମକୁ ସେଭଳି ଭାବରେ କହିବେ ଲୋକମାନେ ଅବାଚ୍ୟ ବାଦାନ ବହୁନ ବଦିଛନ୍ତି ତବାହିତା ଜଣେ ନୁହଁ ଦୁଇ ଜଣ ନୁହଁ ବହୁ ସମସ୍ତେ କହିବେ ତୁମକୁ ଅବାଚ୍ୟ ଭଳି ମାନେ ଯେଉଁଟା କହିବା କଥା ନୁହଁ ସେଇଭଳି ଭାବରେ କହିବେ ତୁମକୁ ତିରସ୍କାର କରିବେ ଅବାଚ୍ୟ ବାଦାନ ବହୁନ ବଦିଛନ୍ତି ତବାହିତା ତବ ଅହିତ ତୁମର ଶତ୍ରୁମାନେ ଏହିଭଳି ଭାବରେ ଏଗାର ଅକ୍ଷୌଣୀ ସୈନ୍ୟ ରହିଥିଲେ ତାଙ୍କ ଏଗେନଷ୍ଟରେ ଏମାନେ ସମସ୍ତେ କହିବା ଆରମ୍ଭ କରିବେ ସେମାନେ ସବୁ ଶତ୍ରୁ ଯେଉଁମାନେ ବର୍ତ୍ତମାନ ଅଛନ୍ତି ତବ ଅହିତା ନିନ୍ଦନ୍ତି ତବ ସାମର୍ଥ୍ୟ ଏବଂ ତୁମର ସାମର୍ଥ୍ୟକୁ ନିନ୍ଦା କରିବେ ତୁମର ଯେଉଁ ଶକ୍ତି ରହିଛି ସେଟାକୁ ନିନ୍ଦା କରିବେ ତାଙ୍କର କୌଣସି ଶକ୍ତି ନାହିଁ ବୋଲି କହିବେ ଶକ୍ତିହୀନ ହୋଇଯାଇଛନ୍ତି ସେ କହିବେ ତତ ଦୁଃଖ ତରଙ୍ଗ ନୁହଁ କି ଆଠରୁ ବଡ଼ ଦୁଃଖ କ'ଣ ଅଛି ତତ ଦୁଃଖ ତରଙ୍ଗ ନୁହଁ କି ତୁମେ ଯେଉଁ ସବୁ ଯୁକ୍ତି କରୁଥିଲ ଦେଖ ଏଇସବୁ ଘଟଣା ହିସାବ କର ଚିନ୍ତା କର ଏହା ଏହା ହେବ ତୁମେ ଯାହା କହୁଛ ସେଇଟା ହେବନି ମୁଁ ଯାହା କହୁଛି ସେଇଟା ହେବ ତୁମେ ଯଦି ନ କରିବ ତାହେଲେ ଏହା ହେବ ଭଗବାନ ସବୁ ଜାଣନ୍ତି ଅତୀତ ଭବିଷ୍ୟତ ବର୍ତ୍ତମାନ ସବୁ ଜାଣନ୍ତି ବେଦାହମ ସମିତି ତାହାନି ବର୍ତ୍ତମାନ ଚାର୍ଜଣ ଭବିଷ୍ୟଣ ଚ ଭୂତାନି ମାଙ୍କୁ ବେଦନ କଶ୍ଚନ ଭଗବାନ ଏଭଳି ତାଙ୍କର ରହିଛି ଜ୍ଞାନ ଆଜି ଆମେ ସକାଳେ କହୁଥିଲେ ଜ୍ଞାନ ବିଜ୍ଞାନ ମିଧେ ଜ୍ଞାନ ବିଜ୍ଞାନର ସମୁଦ୍ର ସିଏ ଅନନ୍ତ ଜ୍ଞାନ ତାଙ୍କର ରହିଛି ଭଗବାନ ସବୁ ଜାଣନ୍ତି କ'ଣ ଏଇଥିଲା ଗତରେ ଆମେ ପୂର୍ବରୁ କ'ଣ ଥିଲେ ପରେ କ'ଣ ହେବା ସବୁ କଥା ହିସାବ ରହିଛି ତାଙ୍କ ପାଖରେ ଗୋଟି ଗୋଟି ଆସନ୍ତାକାଲି ଆମେ ସେଇଟା କହିବା କାଳା ବୟବ ପ୍ରତି କ୍ଷଣର ହିସାବ ସେ କହିଦେବେ ଗୋଟିଏ ବର୍ଷ ତଳେ ଆମେ କ'ଣ ଥିଲେ ସକାଳ ବେଳା ଦିନ ଆଠଟା ବେଳେ କ'ଣ ଥିଲା ଆମର ଅବସ୍ଥା ସବୁ କହିଦେବେ ଭଗବାନ ସବୁକିଛି ଜାଣନ୍ତି ସେ ଭଗବାନ ଆମର ଅନନ୍ତ ଶକ୍ତି ରହିଛି ଅନନ୍ତ ଜ୍ଞାନ ରହିଛି ଭଗବାନଙ୍କର ତେଣୁ ଏ ଯେ ଯୁଦ୍ଧ ନ କରିବେ କ'ଣ ହେବ ଭଗବାନ କହିଦେଉଛନ୍ତି ନିନ୍ଦନ୍ତି ତମ ସାମର୍ଥ୍ୟ ଏଇଟା ମୁଁ କହିଲି ନା ତା ପର କଥା କହିଲି ଏଇଟା କହିଲି ନା ଅବାଚ୍ୟ ବାଦାଂଶ ବହୁନ ବଦିଷ୍ୟନ୍ତି ତବା ହିତା ନିନ୍ଦନ୍ତି ତମ ସାମର୍ଥ୍ୟ ତଥା ଦୁଃଖ ତମର ସାମର୍ଥ୍ୟକୁ ନିନ୍ଦା କରିବେ ଆଠର ତୁମକୁ ଆଉ ତୁମେ ଏଇଟା ସହି କରିପାରିବ ନାହିଁ ଆଠର ବଡ଼ ଦୁଃଖ ତୁମ ପାଇଁ କିଛି ନାହିଁ ଯେଉଁମାନେ ଏତେ ଉନ୍ନତ ସ୍ତରକୁ ଅଛନ୍ତି ତାଙ୍କୁ ଟିକିଏ ନିନ୍ଦା କଲେ ମଧ୍ୟ ତାଙ୍କ ମୃତ୍ୟୁ ଭଳି ତାଙ୍କୁ ଲାଗିବ ଆଉ ପୂର୍ବରୁ ସେଇଟା କହିଲେ ଆଉ ଟିକିଏ ଆଉ ଥରେ ପରିଷ୍କାର କରୁଛନ୍ତି ବିସ୍ତାର କରୁଛନ୍ତି ତତେ ଦୁଃଖ ତୁମଠୁ ତୁମକୁ ଆଠର ବଡ଼ ଦୁଃଖ ତୁମ ପାଇଁ କିଛି ନାହିଁ ତୁମେ ଯେଉଁ ହିସାବ କରୁଥିଲ ସେଇ ହିସାବ କାର୍ଯ୍ୟ ହେବ ନାହିଁ ମୁଁ ଯେଉଁ କଥା କହୁଛି ସେଇଟା ହେବ ଯଦି ନ କରିବ ଯୁଦ୍ଧ ତାହେଲେ ଏଇ ଅବସ୍ଥା ହେବ ତେଣୁ 37 ଶ୍ଳୋକରେ କହୁଛନ୍ତି ହତୋବା ପ୍ରାପ୍ତି ସେ ସ୍ୱର୍ଗମ୍ ଦେଖ ଅର୍ଜୁନ ତୁମେ ଯଦି ଯୁଦ୍ଧ କରିବ ଯଦୁକ୍ତମ୍ ନଚେତ ବିଦ୍ମ ଇତି ତତ୍ରା ହତୁ ଇତି ଯେଉଁ ଅର୍ଜୁନ କହିଲେ ମୁଁ ଜାଣିପାରୁନାହିଁ କେଉଁଟା ଠିକ୍ କାରଣ ମୁଁ ଜିତିବି କି ଆମେ ହାରିବୁ ଆମେ ତ କିଛି ଜାଣିନାହୁଁ ତେଣୁ ବର୍ତ୍ତମାନ ଯୁଦ୍ଧ କରିବାଟା ଠିକ୍ ହେବ ନାହିଁ ଏତେ କହିଲେ ନା ଯେତେବେଳେ ଭଗବାନଙ୍କର ଶରଣ ଯିବା ପୂର୍ବରୁ ଏ କଥାଟି କହିଥିଲେ ଏ ଶ୍ଳୋକଟି ନଚେତ ବିଦ୍ମ କଥରୁନ୍ ବରିବ ଯଦବା ଜୟମ ଯଦିବା ନ ଜୟ ଜାଣେ ବି ହତ୍ୱା ନ ଜିଜିବି ସାମ ଏ ଅବସ୍ଥା ପ୍ରମୁଖ ଦାତରାଷ୍ଟ୍ରା ଏଇ କହିକି ତାପରେ ଭଗବାନଙ୍କ ଶରଣରେ ଗଲେ କ'ଣ ମୁଁ ଜାଣିପାରୁନାହିଁ ଆମେ ଜିତିବୁ କି ହାରିବୁ ନା କେଉଁଟା ଠିକ୍ ଏ ଜାଣିପାରୁନାହିଁ ବର୍ତ୍ତମାନ ସେଟା ଭଗବାନ କହୁଛନ୍ତି ଦେଖ ତୁମେ ଜିତ କି ହାର ସେଟା କିଛି ଅସୁବିଧା ନାହିଁ କାହିଁକି ନା ହତୋବା ପ୍ରାପ୍ତ ସେ ସ୍ୱର୍ଗମ୍ ତୁମେ ମୃତ୍ୟୁବରଣ କଲେ ମଧ୍ୟ ତୁମ ପାଇଁ ସ୍ୱର୍ଗଦ୍ୱାର ରହିଛି ଖୋଲିଯାଇଛି ବର୍ତ୍ତମାନ ଆଉ କବାଟ ପଡ଼ିକି ନାହିଁ ଖୋଲିଯାଇଛି ଆପଣ ଡାଇରେକ୍ଟ ଯାଇ ପହଞ୍ଚିବେ ସ୍ୱର୍ଗରେ ପହଞ୍ଚିଯିବେ ହତୋବା ପ୍ରାପ୍ତ ସେ ସ୍ୱର୍ଗମ୍ ଯେଉଁ ସ୍ୱର୍ଗ ପ୍ରାପ୍ତ ହେବା ପାଇଁ ବହୁତ ରହିଛି ସବୁ ରହିଛି କ'ଣ ସବୁ ବ୍ୟବସ୍ଥା ରହିଛି ବହୁତ କଷ୍ଟରେ ଜଣେ ସ୍ୱର୍ଗକୁ ଯିବେ ବହୁତ ପ୍ରକାର ଭାଗବତ ବର୍ଣ୍ଣନା କରାଯାଇଛି ନବମ ସ୍କନ୍ଧରେ ଅମ୍ବରୀଶ ମହାରାଜଙ୍କ ଚରିତ୍ରରେ ଅମ୍ବରୀଶ ମହାରାଜଙ୍କ ପିତା ସେ ହେଉଛନ୍ତି ଅମ୍ବରୀଶ ମହାରାଜଙ୍କ ପିତା କିଏ ସିଏ ଯେତେବେଳେ ନଭକ ଯେତେବେଳେ ନଭଙ୍କ ପୁତ୍ର ନାଭାଗ ଯେତେବେଳେ ନାଭାଗଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ ନାଭାଗଙ୍କ ପୁତ୍ର ଅନେକ ପୁତ୍ର ଥିଲେ ହଁ ନଭଙ୍କ ପୁତ୍ର ନାଭାଗ ନାଭାଙ୍କର ଅନ୍ୟ ଭାଇ ସବୁ ଥିଲେ ନାଭାଗ ଥିଲେ ତାଙ୍କର ଗୁରୁକୁଳରେ ଥିଲେ ତାଙ୍କ ଭାଇମାନେ କ'ଣ କଲେ ନା ତାଙ୍କ ଯେଉଁ ପିତାଙ୍କର ସମ୍ପତ୍ତି ଅଛି ଭାଗ କରିଦେଲେ ନାଭାଗ ପାଇଁ କିଛି ରଖିଲେ ନାହିଁ କାରଣ ସେ ତ ଗୁରୁକୁଳରେ ଅଛନ୍ତି ଆଉ ତାଙ୍କ ପାଇଁ କ'ଣ ଦେବା ବୋଲି ଆଉ ରଖିଲେ ନାହିଁ ନାଭାଗ ଯେତେବେଳେ ଆସିଲେ ସେତେବେଳେ ସେ ତାଙ୍କ ଭାଇ ତାଙ୍କୁ କଲେ ତାଙ୍କ ଭାଇ କହିଲେ ତୁମ ପାଇଁ ଆମେ ତୁମ ପିତାଙ୍କୁ ରଖିଛୁ ତୁମେ ବୃଦ୍ଧ ପିତା ତାଙ୍କର ସମ୍ପତ୍ତି ତେଣୁ ନାଭାଗ ବହୁତ ସରଳ ବ୍ୟକ୍ତି ତାଙ୍କର ପୁତ୍ର ହେଉଛନ୍ତି ଅମରୀଶ ଅମରୀଶ ହେଉଛି ତାଙ୍କର ପୁତ୍ର ପ୍ରସିଦ୍ଧ ରାଜା ସମଗ୍ର ପୃଥିବୀର ସମ୍ରାଟ ହେଲେ ତେଣୁ ନାଭାଗ ଯେତେବେଳେ ପିତାଙ୍କ ପାଖକୁ ଗଲେ ନଭଙ୍କ ପାଖକୁ ଗଲେ ଏ ଇଖ୍ୱାଙ୍କ ପୁଅ ଦଶ ପୁତ୍ର, ତା ଭିତରେ ଜଣେ ପୁତ୍ର ହେଉଛି ନବାଗ, ତାଙ୍କ ପୁତ୍ର ହେଉଛନ୍ତି ନାବାଗ। ଇକ୍ଷ୍ୱାକୁ ଭଗବାନ ରାମଚନ୍ଦ୍ରଙ୍କ ବଂଶର ବଂଶଧର, ପୂର୍ବ ବଂଶଧର ଇକ୍ଷ୍ୱାକୁ ମନୁ ଇକ୍ଷ୍ୱାକୁ ମନୁ ଯେଉଁ ସପ୍ତମ ମନୁ ବୈବସ୍ୱତ ମନୁଙ୍କ ପୁତ୍ର ହେଉଛନ୍ତି ଇକ୍ଷ୍ୱାକୁ। ତେଣୁ ସିଏ ଯେତେବେଳେ କହିଲେ ଏ କଥା, ତେଣୁ ସେ ପିତାଙ୍କ ପାଖକୁ ଗଲେ। ପିତା କହିଲେ ଦେଖ ତୁମର ଭାଇମାନେ ତାକୁ ଠକି ଦେଇଛନ୍ତି, ପିତା କୌଣସି କିଛି ସମ୍ପତ୍ତି ନୁହଁ ଯେ ତୁମକୁ ଦିଆଯାଇଛି, ଯାହା ହଉ ବର୍ତ୍ତମାନ ଗୋଟେ ଜାଗାରେ ଦେଖ, ଏଇ ଜାଗାରେ ଅଙ୍ଗରସ୍ୟ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ, ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି, କିନ୍ତୁ ସେ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି। ଯେଉଁ ମନ୍ତ୍ର ତ୍ରିବିଦ୍ୟା ମାଂ ସୋମପା ପୁତ ପାପା ଯଜ୍ଞ ରିଷ୍ଠା ସ୍ୱର୍ଗତି, ଏସବୁ ରହିଛି ତିନି ବେଦରେ ସ୍ୱର୍ଗଲୋକ ଯିବା ପାଇଁ ସବୁ ରହିଛି, ବେଦରେ ମନ୍ତ୍ର ସବୁ ରହିଛି, ସ୍ତୁତି ସବୁ ରହିଛି। ଯଜ୍ଞ ମାଧ୍ୟମରେ ସେସବୁ ସ୍ତୁତି କରିବେ, ସେ ଶ୍ଳୋକ ପାଠ କରିବେ, ତାହେଲେ ସେଇଟା ସିଦ୍ଧି ହେଲେ ସେମାନେ ସ୍ୱର୍ଗକୁ ଯିବେ। କିନ୍ତୁ ଇଏ ଯାଇପାରୁନଥିଲେ, କାହିଁକି ନା ଇଏ ଗୋଟେ ଶ୍ଳୋକକୁ ଠିକ୍ ଭାବରେ ଉଚ୍ଚାରଣ କରିପାରୁନଥିଲେ, ତେଣୁ ସେ ଯାଇପାରୁନାହାନ୍ତି, ସ୍ୱର୍ଗକୁ ଯାଇପାରୁନାହାନ୍ତି। ତୁମେ ଯାଅ ସେଇ ଶ୍ଳୋକଟିକୁ ଉଚ୍ଚାରଣ କରିଦେବ, ଠିକ୍ ଭାବରେ ଉଚ୍ଚାରଣ କରିଦେଲେ ସେମାନେ ସ୍ୱର୍ଗକୁ ଯିବେ, ଏବଂ ସ୍ୱର୍ଗକୁ ଯିବା ପୂର୍ବରୁ ତାଙ୍କର ଯେଉଁ ସବୁ ଯଜ୍ଞରେ ଯାହା ସବୁ ବଳିଥିଲା ସବୁ ସବର୍ଣ୍ଣ ପାତ୍ର ସବୁ ୟୁଜ୍ ହେଉଛି, ବ୍ୟବହାର ହେଉଥିଲା, ବହୁତ ଧନ ଆବଶ୍ୟକ, ସେ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ ପାଇଁ ବହୁତ ଧନର ଆବଶ୍ୟକ ଥିଲା, ସେସବୁ ଧନକୁ ସବୁ ଆମକୁ ଦେଇଦେବେ, ତୁମେ ଆଣିକି ଆସିବ, ତୁମେ ଧନ ପ୍ରାପ୍ତ ହୋଇଯିବ, ଏଇଭଳି ଭାବରେ ତାଙ୍କୁ ପଠେଇଥିଲେ। ତେଣୁ ସେ ନାବାଗ ଯେ ଆସିଲେ, ସେ ବ୍ରାହ୍ମଣମାନଙ୍କୁ ଆଙ୍ଗିର ସେ ବ୍ରାହ୍ମଣମାନଙ୍କୁ ସେ ଶ୍ଳୋକଟି ମୁଁ ଦେଖୁଛି ପାଉନି, ସେ ତାଙ୍କୁ କହିଲେ, ଶ୍ଳୋକଟି କହିଦେଲେ, କହିଦେବା ଦ୍ୱାରା ସେମାନେ ଠିକ୍ ଭାବରେ ଉଚ୍ଚାରଣ କରି ସ୍ୱର୍ଗକୁ ପଳେଇଗଲେ। ଯିବା ପୂର୍ବରୁ ତାଙ୍କର ଯେଉଁ ସବୁ ଥିଲା ଯଜ୍ଞ ଅବଶିଷ୍ଟ ସବୁ ରହିଥିଲା, ବହୁତ ମୂଲ୍ୟବାନ ସୁବର୍ଣ୍ଣ ପାତ୍ର ସବୁ ରହିଥିଲା, ତାଙ୍କୁ ପ୍ରଦାନ କଲେ। ତେଣୁ ନାଭାଗ ସେସବୁ ଆଣି ଯେତେବେଳେ ଯିବା ପାଇଁ ବସୁଛନ୍ତି, ନେଇକି ଯିବା ପାଇଁ ବସୁଛନ୍ତି, ସେତେବେଳେ ଜଣେ କଳା ପୁରୁଷ ଆସି ପହଞ୍ଚିଗଲେ, କଳା ପୁରୁଷ ଜଣେ ପହଞ୍ଚିଗଲେ କହିଲେ ଯେ ଏସବୁ ଧନ ହେଉଛି ମୋର, ନା ଏଇଟା ଆପଣଙ୍କ ନୁହଁ ତ, ଦେଖୁଛନ୍ତି କିଏ ଯାଉଛନ୍ତି ସେ ଉପରେ ଦେଖୁଛନ୍ତି, ଦେଖାହେଉଛି ନା ହଁ, ସେଇମାନେ ଏଇଠି ଯଜ୍ଞ କରୁଥିଲେ, ବର୍ତ୍ତମାନ ଯଜ୍ଞରେ ସିଦ୍ଧିପ୍ରାପ୍ତ ହୋଇକି ଯାଉଛନ୍ତି ସ୍ୱର୍ଗକୁ, ଦେଖନ୍ତୁ ସେମାନେ ମୋତେ ଏଇସବୁ ଦେଇଛନ୍ତି, ନା ତୁମେ ଯାଇ ପିତାଙ୍କୁ ପଚାର ଏଇଠି ଏଇ ସମ୍ପତ୍ତି କାହାର। ନାଭାଗ ବହୁତ ସରଳ ବ୍ୟକ୍ତି ଥିଲେ, ସେଥିପାଇଁ ତାଙ୍କର ପୁତ୍ର ହୋଇକି ଆସିଲେ ଅମ୍ବରୀଶ ମହାରାଜ, ସେମାନଙ୍କର ପୃଥିବୀର ସମ୍ରାଟ ହେଲେ, ତାଙ୍କର ଯଶ ଦୁର୍ବାସ ତାଙ୍କ ପାଇଁ ହାରିଗଲେ, ନବସଂକ୍ରାନ୍ତିରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଗଲେ ପିତାଙ୍କ ପାଖକୁ ଗଲେ, ନବଙ୍କ ପାଖକୁ ଗଲେ, କହିଲେ ଏମିତି ପିତାଜୀ ଏଇଭଳି ଭାବରେ ଜଣେ ଆଣିବା ପାଇଁ ଆସୁଛି, ସେ ଧନ ସବୁ ନେଇଗଲେ, ସେମାନେ ପଳେଇଗଲେ ସ୍ୱର୍ଗକୁ, ସେ ଯେଉଁ ଧନ ଦେଉଥିଲେ ମୁଁ ସବୁ ଆଣିକି ଆସୁଥିଲା ବେଳେ ଜଣେ କଳା ପୁରୁଷ ମୋତେ ଏ କଥା କହିଲେ ଯେ ସବୁ ଧନ ତାଙ୍କର ବୋଲି, ନା ହଁ ଏହା ଠିକ୍ କଥା, କାହିଁକି ନା ସିଏ ହେଉଛନ୍ତି ଶିବଜୀ, ସେ ସାଧାରଣ ବ୍ୟକ୍ତି ନୁହନ୍ତି। ଶିବଜୀ ଦକ୍ଷ ତାଙ୍କୁ ଅଭିଶାପ ଦେଇଛନ୍ତି, ଯଜ୍ଞର ଭାଗ ସେ ପ୍ରାପ୍ତ ହୋଇପାରିବେ ନାହିଁ, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା କହିଲେ ଯଜ୍ଞର ଭାଗ ସେ ପ୍ରାପ୍ତ ନହେଲେ ମଧ୍ୟ ଯଜ୍ଞର ଅବଶିଷ୍ଟାଂଶ ସେ ପ୍ରାପ୍ତ ହେବେ, ତେଣୁ ଯଜ୍ଞର ଯାହା ସବୁ ବଳୁଛି ସେଇଟା ହେଉଛି ପ୍ରକୃତିରେ ଶିବଜୀଙ୍କର। ତେଣୁ ଏକଥା କହିଲେ ସେତେବେଳେ ସେ ଆସିଲେ, ନାବାଗ ଆସିଲେ, ତାଙ୍କୁ ପ୍ରଣାମ କଲେ, କହିଲେ ପ୍ରଭୁ ଏସବୁ ଆପଣଙ୍କର, ମୋ ପିତା କହିଲେ ଏସବୁ ଆପଣଙ୍କର। ଶିବଜୀ ବହୁତ ଖୁସି ହୋଇଗଲେ, ସେ ସବୁ ଧନ ତାଙ୍କୁ ପ୍ରଦାନ କଲେ ଏବଂ ବ୍ରହ୍ମ ଜ୍ଞାନ ମଧ୍ୟ ପ୍ରଦାନ କଲେ ତାଙ୍କୁ ନାବାଗ। ସେଇ ନାବାଗର ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ, ପ୍ରସିଦ୍ଧ ରାଜା, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଚନ୍ଦ୍ର ସୂର୍ଯ୍ୟ ବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ବଂଶରେ। ତେଣୁ ଏଇଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ସ୍ୱର୍ଗ ଯିବାଟା କେତେ ଜାଣୁଥିବା, ଏଇ ସ୍ୱର୍ଗ ଯିବାଟା କେତେ ଦୁଷ୍କର, ଏତେ ସହଜ ନୁହଁ ସ୍ୱର୍ଗ ଯିବା ପାଇଁ। ଜଣେ ରାଜା ଥିଲେ ହରିଶ୍ଚନ୍ଦ୍ରଙ୍କର ପୂର୍ବଜନା ତ୍ରିଶଙ୍କୁ ଯାହାକୁ କୁହାଯାଏ, ରାଜା ଥିଲେ, ସେ ପାପ କାର୍ଯ୍ୟ କରିଥିବାରୁ ସ୍ୱର୍ଗକୁ ଯାଇପାରିଲେ ନାହିଁ, ତେଣୁ ସେ ବିଶ୍ୱାମିତ୍ରଙ୍କର ଶରଣରେ ଗଲେ, ବିଶ୍ୱାମିତ୍ର ତାଙ୍କର ଯୋଗ ପ୍ରଭାବରେ ତାଙ୍କୁ ପଠାଇଦେଲେ ସ୍ୱର୍ଗକୁ। ହରିଶ୍ଚନ୍ଦ୍ର ପିତା ସେ ନା ଯାହା ହଉ ତାଙ୍କ ପୁଅ କିଏ ଆଉ କ ଆଚ୍ଛା ଆଚ୍ଛା ମନ ପଡ଼ୁନି ଠିକ ଭାବରେ ସେ ଯେତେବେଳେ ଗଲେ ସ୍ୱର୍ଗକୁ ଦେବତାମାନେ ଫିଙ୍ଗିଦେଲେ ପୁଣି ତଳକୁ ପକେଇଦେଲେ ତେଣୁ ଯେତେବେଳେ ସ୍ୱର୍ଗରୁ ତଳକୁ କରୁଛନ୍ତି ବିଶ୍ୱାମିତ୍ର ବିଶ୍ୱାମିତ୍ର ଚିତ୍କାର କରୁଛନ୍ତି ବିଶ୍ୱାମିତ୍ର ଏଇଠି ରହିଛନ୍ତି ଜଗତ ଶକ୍ତି ବଳରେ କହିଲେ ତମେ ସେଇଠି ରୁହ ତ ଏପର୍ଯ୍ୟନ୍ତ ମଧ୍ୟ ସେଇଠି ରହିଛନ୍ତି ତ୍ରିଶଙ୍କୁ ସେ ସ୍ୱର୍ଗରେ ରହିଲେଣି କି ପୃଥିବୀ ଆସିଲେଣି ମଝିରେ କି ରହିଛନ୍ତି ସେ ଭାଗବତ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ସ୍ୱର୍ଗକୁ ଯିବା ଏଇଭଳି ଭାବରେ ଏତେ ସହଜ କଥା ନୁହଁ କିନ୍ତୁ ଏଇ ଧର୍ମ ଯୁଦ୍ଧରେ ଜଣେ ମୃତ୍ୟୁବରଣ କଲେ ହତ ବା ପ୍ରାପ୍ତ ସେ ସ୍ୱର୍ଗମ ସାଙ୍ଗେ ସାଙ୍ଗେ ସ୍ୱର୍ଗରେ ଯାଇ ପହଞ୍ଚିଯିବେ ହତ ଜୟ ଶ୍ରୀ ସୀତାରାମ ହନୁମାନ ହତଭା ପ୍ରାପ୍ତ ସେ ସ୍ୱର୍ଗମ ଜିତୁଆ ଭା ଭୋକ୍ୟ ତୁମହି ଜିତିଲେ ତ ଆଉ କିଛି ଅସୁବିଧା ନାହିଁ ଜିତିଲେ ତୁମେ ଭୋଗ କରିବ ପୃଥିବୀ ସମ୍ରାଟ ହେବ ଭୋଗ କରିବ ତେଣୁ ତସ୍ମାତ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧା କୃତନିଶ୍ଚୟ ତେଣୁ ହେ କୁନ୍ତୀ ପୁତ୍ର ତୁମେ ମୋର କ'ଣ ପିଇସିଙ୍କର ପିଇସିଙ୍କର ପୁତ୍ର ପିଇସିଙ୍କ ପୁତ୍ର ଭାଇ ପିଇସିଙ୍କ ଭାଇ ତୁମେ ମୋର କୁନ୍ତେୟ କୁନ୍ତି କୁନ୍ତି କହିବା କୁନ୍ତି ତାଙ୍କର ପିଉସୀ ହେବେ ତାଙ୍କ ପିତା ବସୁଦେବଙ୍କର ଭଉଣୀ ହେଉଛନ୍ତି କୁନ୍ତି ତେଣୁ ତୁମେ ମୋର ଅତି ନିଜର ବ୍ୟକ୍ତି କୁନ୍ତେୟ ତୁମେ ଉଠ ତସ୍ମାତ୍ ଉତ୍ତିଷ୍ଠ କୁନ୍ତେୟ ଯୁଦ୍ଧା କୃତନିଶ୍ଚୟ ଅର୍ଥାତ୍ ନିଶ୍ଚୟ କର ତୁମେ ଯୁଦ୍ଧ କରିବ ସବୁ ହିସାବରେ ଦେଖିବାକୁ ଗଲେ ତୁମକୁ ଯୁଦ୍ଧ କରିବାକୁ ପଡ଼ିବ କିଛି ଅସୁବିଧା ନାହିଁ ଯେଉଁ ହିସାବ କର ଆତ୍ମା ସମ୍ବନ୍ଧୀୟ ହିସାବ କର ଶରୀର ସମ୍ବନ୍ଧୀୟ ହିସାବ କର ତୁମେ ଏଇ ଯୁଦ୍ଧରେ ହିଁ ତୁମର ଶ୍ରେୟ ରହିଛି କାରଣ ଅର୍ଜୁନ କହିଲେ ନା ତତ୍ ଶ୍ରେୟ ସା ନିଶ୍ଚିତ ଗୃହୀତ ଆନ୍ମି ମୋର କ'ଣ ଶ୍ରେୟ ଏଇଟା ମୋତେ ନିଶ୍ଚିନ୍ତ କରି କୁହନ୍ତୁ ମୋତେ ମୁଁ ଆପଣଙ୍କ ଶରଣରେ ଗଲି ଭଗବାନ ଦୁଇପଟୁ ପଚାରିକି କହୁଛନ୍ତି ତୁମର ଏଇଟା ହେଉଛି ଶ୍ରେୟ ଯୁଦ୍ଧ କରିବା ହିଁ ଶ୍ରେୟ ତେଣୁ ତା ପର ଶ୍ଳୋକରେ କହୁଛନ୍ତି 38 ଶ୍ଳୋକରେ ସୁଖେ ଦୁଃଖେ ସମେ କୃତ୍ୱା ଲାଭା ଲାଭ ଜୟା ଯୋଉ ତତୋ ଯୁଦ୍ଧାୟ ଯୁଜସ୍ୱ ନୈବଂ ପାପ ମବାପସତି ତେଣୁ ସୁଖେ ଦୁଃଖେ ସମେ କୃତ୍ୱା ତମେ ମୃତ୍ୟୁବରଣ କଲେ ବି ଦୁଃଖ ହେଲେ ମଧ୍ୟ ସମାନ ହିସାବ ଧରିବାକୁ ପଡ଼ିବ ଜିତିଲେ ସୁଖ ପ୍ରାପ୍ତ ହେବ କିନ୍ତୁ ସୁଖ ହେଉ ବା ଦୁଃଖ ହେଉ ଜୟ ମାନେ ମୃତ୍ୟୁ ହେଉ ବା ଜୟ ହେଉ ହାରିଯାଅ ବା ଜିତିଯାଅ ଟିକେ ସମାନ ବୋଲି ଗ୍ରହଣ କରିବ ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି କର୍ମଫଳ ଯଦି ଭଗବାନ ଯଦି ଗ୍ରହଣ ନ କରିବ କର୍ମଫଳ ଆମେ ଯେଉଁଭଳିଆ କର୍ମ କରିଛେ କର୍ମଫଳ ଭଗବାନ ଦେଉଛନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି ଜୈମିନୀ କର୍ମ ମୀମାଂସା ଦେଇଛନ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ କର୍ମ ମୀମାଂସା ଆମେ କର୍ମ କଲେ ଏଭଳି ଫଳ ପ୍ରାପ୍ତ ହେବା ବେଦ ଅଧ୍ୟୟନ କରି ସେ ମଧ୍ୟ ଏ କଥା କହିଛନ୍ତି ଜୈମିନୀ ଋଷି କର୍ମ ମୀମାଂସା ପ୍ରଦାନ କରିଛନ୍ତି ସିଏ ତେଣୁ ଏଇଭଳି ଭାବରେ ସୁଖେ ଦୁଃଖେ ସମେ କୃତ୍ୱା ସୁଖ ଆସୁ ବା ଦୁଃଖ ଆସୁ ଆମ ଭାଗ୍ୟରେ ଯାହା କିଛି ହେବ ସମାନ ଭାବରେ ଯଦି ଆମେ ଧରିନେବା ଲାଭା ଲାଭ ଜୟା ଜୟୁ କେତେବେଳେ ଲାଭ ପାଇବା କେତେବେଳେ ଅଲାଭ ହେବ ମାନେ କ୍ଷତି ହେବ କେତେବେଳେ ଜୟ ହେବ କେତେବେଳେ ପରାଜୟ ହେବ ଆମେ ସବୁ ସ୍ଥିତିରେ ସମାନ ରହିବା ସୁଖେ ଦୁଃଖେ ସମେ କୃତ୍ୱା ଲାଭା ଲାଭ ଜୟା ଯେଉ ତସ୍ମାତ୍ ଯୁଦ୍ଧାୟ ଯୁଜସ୍ୱ ନୈବ ପାପ ମହାପସତି ତେଣୁ ତୁମେ ଯୁଦ୍ଧ କର ତୁମେ ଯୁଦ୍ଧ ନ କଲେ ତୁମେ ପାପ ପ୍ରାପ୍ତ ହେବ ତୁମେ ଯେଉଁ ମୁଁ ପାପ କରିବ ପାପ କିମ୍ବା ସହାୟ ସବୁ ଯେଉଁ କହୁଛ ପାପ କରିବ ନାହିଁ ସେଇଟା ଏଇଟା ତୁମର ଧର୍ମ ସ୍ୱଧର୍ମ ତୁମେ ଆଚରଣ କରୁଛ ଏଥିରେ କୌଣସି ପାପ ହେବ ନାହିଁ ଏଇଭଳି ଭାବରେ ଅନାତ୍ମା ସମ୍ବନ୍ଧୀୟ ଜ୍ଞାନ 8 ଶ୍ଳୋକରେ ଭଗବାନ ପ୍ରଦାନ କଲେ 31-38 8 ଶ୍ଳୋକରେ ପ୍ରଦାନ କଲେ ଭଗବାନ ତାପରେ ଭଗବାନ ଏଇ ଭଗବତ ଗୀତା 39-72 ପର୍ଯ୍ୟନ୍ତ ଏଇ ବୁଦ୍ଧି ଯୋଗ ବିଷୟରେ କହିବେ ଭକ୍ତି ଯୋଗ ବିଷୟରେ କହିବେ ଭକ୍ତି ଏ ଆତ୍ମା ଆଉ ଅନାତ୍ମାର ଉର୍ଦ୍ଧ୍ୱରେ ହେଉଛି ଭକ୍ତି କଥା ଆସିବ ଭକ୍ତି ହେଉଛି ଆତ୍ମାଧର୍ମ ଆତ୍ମଧର୍ମଟା ଭକ୍ତି ତେଣୁ ଏଇ 39 ଆରମ୍ଭ ହେବ ଭକ୍ତି ବିଷୟରେ କହିବେ ଏତେ ପରଶ୍ଳୋକରେ କହିବେ ଏତେ ଏସାତେ ଦୁଇଟା ସାଂଖ୍ୟେ ଅର୍ଜୁନ ମୁଁ ତୁମକୁ ସାଂଖ୍ୟ ବିଷୟରେ କହିଲି ବର୍ତ୍ତମାନ ତୁମକୁ ବୁଦ୍ଧି ଯୋଗ ବିଷୟରେ କହିବି ଭକ୍ତି ଯୋଗ ବିଷୟରେ କହିବି ଭକ୍ତି ଯୋଗର ମହାନତା ବର୍ତ୍ତମାନ ପ୍ରଦାନ କରିବେ 39 ଆରମ୍ଭ ଭକ୍ତି ବିଷୟରେ ଆରମ୍ଭ କରିବେ ତେଣୁ ଏସବୁ ବହୁତ କଥା ରହିଛି ଭକ୍ତି ଯୋଗରେ ତେଣୁ ଆମେ ଭଗବାନଙ୍କ ଇଚ୍ଛାର ବ୍ୟବସ୍ଥାରେ ପ୍ରକୃତରେ ଆପଣଙ୍କର ଆଗ୍ରହ ଥିଲା ଶୁଣିବା ପାଇଁ, ତେଣୁ ଆଉ ଭଗବାନ ବ୍ୟବସ୍ଥା କରିଦେଲେ, ତେଣୁ ଚାଲିଲା ଦେଖିବା ଆସନ୍ତାକାଲି କ'ଣ ହେବ କଥା। 49ରୁ ପୁଣି ଆରମ୍ଭ ବୁଦ୍ଧିଯୋଗ କଥା ରହିଛି, ବୁଦ୍ଧିଯୋଗ ଭକ୍ତିଯୋଗ ବିଷୟରେ କୁହାଯିବ 39ରୁ। ତେଣୁ ଏହିପରି ଭାବରେ ଆପଣ 38 ଶ୍ଲୋକ ଯାଏ ଶ୍ରବଣ କଲେ ଆମର କଥାକୁ ଏଠି ବିଶ୍ରାମ ଦେବା। ତା ପୂର୍ବରୁ ପଚାରିବା କ'ଣ କିଛି ସନ୍ଦେହ ରହିଲା, ତାହା କିଛି ପ୍ରଶ୍ନ ରହିଲା, ହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ପୌରଭକୃନ୍ଦ କି, ଦାୟୀ ଗୋପମାନନ୍ଦେ। ପ୍ରକୃତରେ ଆମର ଆଜି ଦୁଇଟା ପ୍ରୋଗ୍ରାମ ଥିଲା ସମ୍ବଲପୁରରେ, ମୁଁ ଯାଇଥାନ୍ତି ଗୋଟେ, ଆମର ଅମାଇ ପ୍ରଭୁ ଯାଇଥାନ୍ତି ଆଉ ଗୋଟେ ପ୍ରୋଗ୍ରାମ, ତେଣୁ ସେ ଗୋଟେ ପ୍ରୋଗ୍ରାମ କ୍ୟାନସଲ, ମୋରଟା କ୍ୟାନସଲ ହେଇଗଲା। ତେଣୁ ଏଇ ପ୍ରୋଗ୍ରାମଟା ମୋର ରହିଲା, ଭଗବାନ ଏଇଟାକୁ ସାଙ୍କସନ କଲେ ସେଇଟା କ୍ୟାନସଲ। କ'ଣ ପରାଶରକୁ ଆଜି ପ୍ରସାଦ ଅଛି ନା ନାହିଁ? ଆମେ ସିଆଡ଼େ ପଳେଇବୁ ବୋଲି ମୁଁ ଆଉ ଇଏ କରିପାରିଲିନି। ଦେଖିଲେ ସେ ଭିତରେ ସେପଟେ ଯେଉଁ ଇଏ ଅଛି, ସେପଟେ ଯେଉଁ ଆଲମିରା ଅଛି, ସେ ଘରେ ପ୍ରସାଦ ହଲ୍ରେ।